नमः भगवते वासुदेवाय। श्रीमद् भगवत गीता द्वितीय अध्याय सांख्य योग आत्मतत्व संबंध रे आत्मार स्वरूप संबंध रे भगवान श्री कृष्ण अर्जुन को उपदेश दौंस जेहेतु आम मान हूँ आत्मा शरीर आम धारण करे जी कौतूहल अवशत कई प्रश्न करती से आत्मा को जानी जमी भगवान पूर्व श्लोक आत्मार नाम बा संकेत दे अच्छेद्यम अशुष्यम अक्लेश्यम नित्य स्थाणु सर्वग वायु भूमि जम क्षित मरुत व्यम सब आत्मा रही सर्वग अचल तार स्वरूप सब कहले जे प्रश्न करें मोर इच्छा हो जानवि आत्मा केउटे अच्छा कौन अच्छा आध्यात्मिक बा भगवान जो परमार्थिक जो दर्शन रही युक्ति द्वारा जानी हुए ना बुद्धि द्वारा जानी हुए ना अतर्क्य जिनिस जो फोर्थ फिफ्थ डायमेंशन जिनिस अतर्क्य जिनिस जोड़ी सूर्य आलोक आम व्यवहार कर सूर्य को दर्शन करुचे कि स्वरूप सम्बन्ध में आम किसी ज्ञान ना आम सूर्य को मानुचे सूर्य अच्छा किरण अच्छी थंडा पड़ला गरम पड़ला देखुचे कि विषय आम धारण नहीं केवल गोटे आलोक पिंड भाया देखुचे बहुत जिनस ग्रहण करवाक पड़ी कारण जहाँ पर आम बुद्धि कार्य करना जमी समुद्र समुद्र को तुम जाऊ पूरी समुद्र को जाऊ ये लहड़ी क्योंठे आसे जल क्योंठे आस जल कहीं कूल लंघन करूनी आ तार सीमाटा केमती एवं सप्त समुद्र अच्छा केमती भगवान सृष्टि कर जो हिमालय पर्वत ये तुम ओडिशार देख नदी देख नदी तो एमती जलांतरा हो पर्वत देख के सृष्टि करते बड़ पर्वतर विशाल विशाल वृक्ष मान गोटे भूमि वृक्षटा उठी पारुनि तुम्हें जीव दुई मानते दुई चार सौ फुट ऊपर गला से कपिलास के देख विशाल विशाल वृक्ष रही कि भगवान अद्भुत सब सृष्टि अतर्क जिन सृष्टि को चिंता कले तुम अतर्क लगे आत्मा कौन देख आत्मा से बड़े अतर्क कई यदि विचार करना जानवी ना तुम जापर इटा से भगवान कृपा कर जाणीहब तार क्रिया तार लक्षण जाणीपर अनुभव जापर दर्शन कर शक्ति भगवान मना करते ये परवर्त श्लोक से समाधान दौर पचीस अवक्तोयम् अचिन्तोयम् अभिकार्यम् अयम् उच्यते तस्मादेवं विदित्वेन नानुशोचति अर्हसि। कहुजाई आत्मा अव्यक्त बा अप्रकट अचिंत्य अपरिवर्तनीय एवं अचल बा स्थिर अटे यह जाणी तुम्हें शरीर पर दुख कर शरीर चिंता खाइल समस्त को भगवान ने जो आत्मार स्वरूप कथा कहते हैं जोटा जोटा को आम जापर भगवान से विषय कहीं कह जोटा को जापर जोटा दर्शन वस्तु नुहे जोटा अतर्क्य वस्तु आश्चर्य जिनिस कह भगवान गीतार सब जो अव्यक्त भगवान ता विषय आत्मा विषय कह द्वारा स्वर विषय कौन आत्मा कथा कहवा द्वारा आत्मार स्थायित्व कहवा द्वारा शरीर अस्थायित्व को जन बुझे ना दरकार से कथा भगवान कहले एक कथा तुम तस्मात्म विदित्व एनम नान शोचते मा रहस्य एनम आत्मा स्वरूपम ये आत्मार स्वरूप को जाणीदेव से सूचना के भगवान गीतार कहे नहीं जो ज्ञान मिश्र भक्ति कथा कहे ना ब्रह्मभूत प्रसन्न आत्मा न शोचते ना कांक्षति ब्रह्मभूत हो जाए से आत्मतत्व जाणी ब्रह्मभूत स्थित रही चिंता रही दुख रही स्वरटा तो गोटे बड़ जहाँ कह जाए कैदी की जमी आगुरी एवं तो सब कैदी मान ना एवं कैदी मान ड्रेस कोड सेमती ना आगुरी कैदी मान जे कैदी मान कौन जो जेलखाना को जीवे खाकी पैंट पिंधा होता हाफ पैंट पिंधे फुल पैंट ड्रेस कोड सांगे सांगे जेल तुम जीव मैंने ड्रेस ओल्ल जीव ତୁମ ଜଣ ଡ୍ରେସ୍ ରହିପାରିବନି। ମୁଁ ତ ଆଜିକାଲି ଦେଖୁଛି ଯେଉଁ ବଡ଼ ବଡ଼ ଡକାୟତ ଗୁଡ଼ାକୁ ଯେଉଁଟା ମରୁଛନ୍ତି, କିଏ କ'ଣ କରୁଛି, ତାଙ୍କ ସବୁ ଡ୍ରେସ୍ ପୁରା ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆସୁଛନ୍ତି ସେ। ଆଗରୁ ସବୁ ସେମିତି ନଥିଲା, ଆଗରୁ ଏଇ ଯେଉଁ ଭଦ୍ରକର ଗୋଟେ ବଡ଼ ଜେଲ୍ଟା ଆମେ ଛୋଟ ପିଲା ହେଇଥିଲୁ, ସେମାନଙ୍କୁ ସବୁ ତାଙ୍କ ଗୋଡ଼ର ହାତରେ ଚେନ୍ ପଡ଼ୁଥିବ, ତାଙ୍କୁ ଆଣିକି ସେ ଶାଳନ୍ଦୀ ନଦୀ କରେ ବାଇଗଣ ଚାଷ କରିବେ, ତାର ଏରିଆ ଅଛି, ତାଙ୍କୁ ଗାଡ଼ିରେ ଆଣ ଛଡ଼ା ହେବେ, ତା ତାଙ୍କ ଗୋଡ଼ରେ କୋଡ଼ି ପଡ଼ିଥିବ ଆଉ, ଯେଉଁ ବାଇଗଣଟା କୋଡ଼ିବେ ସବୁ, ତାଙ୍କ ଡ୍ରେସ୍ କୋଡ଼ ସେମିତି ଆପଣ ଖାକି ପ୍ୟାଣ୍ଟ ପିନ୍ଧିବେ, କାରଣ ସେଠି ତାର ଖାଇବା ପିଇବା ଯାହା ହେଲା ସବୁ ଜଣଙ୍କ ଅଧୀନରେ ରହିଲା, କାରଣ ସେ କେଉଁଠି ରହିଛି, ଜେଲ୍ ଭିତରେ ରହିଛି ନା, ସେ ସବୁ ରହିଲା ସେଠିକାର ଜେଲ୍ ସୁପରିଟେଣ୍ଡେଣ୍ଟର ଅଧୀନରେ। ଜେଲ୍ ସୁପରିଟେଣ୍ଡେଣ୍ଟ ତ ଖାଇବା ପାଇଁ ବ୍ୟବସ୍ଥା କରିଛି, ଜେଲ୍ରେ ଟିଭି ଦେଖିବା ବ୍ୟବସ୍ଥା କରିଛି, ସବୁ କରିଛି, କିନ୍ତୁ ସେ ଗୋଟେ ବହୁତ ବଡ଼ କାନୁନ ଭିତରେ ରହିଛି। ଆପଣ କାନୁନ ଭିତରେ ଖାଲି ତାର ବିଚାର ବି ଚାଲିଛି, ଜେଲ୍ ଭିତରେ କ'ଣ ଖାଲି ଗୋଟେ ଲୋକକୁ ପୁରେଇ ଦିଆଯିବ, ତାକୁ ବିଚାର କରିକି ପୁରା ହେବ, ପୁଣି ବିଚାର କରିକି ଏମିତି ନାହିଁ, ତୁମେ ଯଦି କହିବ ବି ଜେଲ୍ ଭିତରେ ଆଜ୍ଞା ମୁଁ ଆଉ 2 ବର୍ଷ ରହିବି, ଜଣକୁ କହିବ ମୁଁ ଜେଲ୍ରେ ଜେଲ୍ଖାନା ଭିତରେ ଆଉ 2 ବର୍ଷ ରହିବି ଆଜ୍ଞା ମୋତେ ରଖନ୍ତୁ, ରଖାବ କି ତାକୁ, ସେ କହିବ ମୁଁ କାହିଁକି ଯିବି, ମୋ ପିଲା ଛୁଆ ଆଜ୍ଞା ମୁଁ ଚୋର ଲୋକ, ମୁଁ ପୁଣି ଗଲେ ପୁଣି ଚୋରି କରିବି, ମୁଁ ଆଜ୍ଞା ଏଠି ରହିବି, ମୋର ଶାସନ ଭିତରେ ରହିବି, ମୁଁ ଆଉ ଯିବିନି। ଚୋର ଚାହିଁଲେ ବି ଜେଲ୍ଖାନାରେ 2 ଦିନ ରଖା ହବନି ତାକୁ, ଆଉ ସେ ଚାହିଁଲେ ବି ଆଗରୁ ଗୋଡ଼ ହାତ ଧରିବ, ଆଜ୍ଞା ମୋତେ ଟିକେ ଛାଡ଼ି ଦିଅନ୍ତୁ, ମୁଁ ସବୁ ନିୟମ, ସେ ଯେତେ ଭଦ୍ର ହେଇଗଲେ ବି ତା କେସ୍ଟା ଉଠୁନଥିବ, ତାକୁ ଜଜ୍ ଫାଇନାଲ୍ କରିକି ଉଠେଇବ ନା। ସୁପରିଟେଣ୍ଡେଣ୍ଟ ଜାଣିସାରିବନି ଏ ଲୋକଟା ଭୁଲରେ ଲୋକଟାକୁ ଫସେଇ ଦେଇଛନ୍ତି, ଗୋଟେ ଚୋରି କେସ୍ରେ ପକେଇ ଦେଇଛନ୍ତି, ଏ ଲୋକଟା ଜେଣ୍ଟିଲ୍ ଲୋକ, ସୁପରିଟେଣ୍ଡେଣ୍ଟ ଜାଣିଲେ କିଛି କରିପାରିବେନି, ତା ନାଁର କେସ୍ଟା ଉଠିଯାଇଛି ନା। ଏ ଜଗତର ତଥାକଥ ଯେତେ ଭଦ୍ର ଲୋକ ଅଛନ୍ତି, ଯେତେ ଶିକ୍ଷିତ ଲୋକ ଅଛନ୍ତି, ଯେତେ ଦାର୍ଶନିକ, ସେ ଯାହା ତାଙ୍କର ଭଲ ହେଇଥାନ୍ତା, ଜଗତ ଦୃଷ୍ଟିରୁ ତୁମେ ଭଲ ନା ଆଉ ଏଥିରୁ କ'ଣ ମିଳିବ। ଲୋକମାନେ ଭଲ କହୁଛନ୍ତି, ତୁମେ ବଡ଼ ବଡ଼ ବୈଜ୍ଞାନିକ କି କବି କି ଯାହା କୁହ, କେସ୍ଟା ତୁମର ପଡ଼ିଯାଇଛି ଆଉ, ତୁମେ ସରଟା ପାଇଛ ମାନେ ସୁପରିଟେଣ୍ଡ କିଏ, ମା ଦୁର୍ଗା ଦେବୀ ସୁପରିଟେଣ୍ଡ ରହିଲା ଆଉ। ତୁମେ ଏଠି ଘର କର, ବିଲ୍ଡିଂ କର, କୋଠା କର, ପିଲା ଛୁଆ ସଂସାର ଯାହା କର, ତୁମ ନାଁ କେସ୍ଟା ଲାଗିଛି ଆଉ, ବିଚାର ଚାଲିଛି ନା ସବୁବେଳେ ଆଉ। ସରଟା ଯେବେଠୁ ଗୋଟେ ମିଳିଗଲା ଦୁର୍ଗା ଦେବୀଙ୍କ ଅଧୀନରେ ତୁମେ ରହିଲ, ସେଦିନ ଲୋକ ମାୟା ଲାଗିଗଲା, ସଂସାର ମାୟା ମୋତେ ଗୋଟେ ଲାଗିଛି ଆଉ, ସଂସାର ସେ ବିଦାୟ ନବ, କିନ୍ତୁ ଦୁର୍ଗା ଦେବୀଙ୍କର ମାୟାଟା ଏମିତି କାଶ ଗୋଟେ ଜୀବଟା ପୁରା ତା କନସିୟସନେସ୍ ଚେତନାଟାକୁ କଭର କରୁ, ତାକୁ ବୁଝିବାକୁ ତୁମେ ମୁଁ ଆତ୍ମା ବୋଲି, ଆଉ ତାକୁ ପୀଡ଼ା ବି ଫୁଣି ଦେଉଛନ୍ତି। ସ୍ୱର ପାଇଲା ପରେ କ'ଣ କିଏ ଗୋଟେ ଆନନ୍ଦ ରହୁଛି, ସ୍ୱରଟା ପାଇଲା ମାନେ ଗୋଟେ ପୀଡ଼ା, ଅତି ଅତି ଦୁଃଖର ପ୍ରଭୁ ସୁନମର, ପ୍ରଭୁ ସୁନମର ଦୁଃଖର କାହାଣୀ, ଭକ୍ତି ଭକ୍ତି ଠାକୁର ମୂଳ ଦେଶ, ପ୍ରଭୁ ମୋ ଦୁଃଖର କାହାଣୀ ଶୁଣ, ଆରେ ଭଗବାନ କ'ଣ ଦୁଃଖର କାହାଣୀ ଶୁଣୁଛ, ଜୀବ ଭାବଟା ନା ଆଚାର୍ଯ୍ୟ ମାନେ ଜୀବ ଭାବରେ ସବୁ ଲେଖନ୍ତି, ମୋ ଦୁଃଖର କାହାଣୀ ଟିକେ ଶୁଣନ୍ତୁ, ମୁଁ କେତେ କ'ଣ ତାଙ୍କର ପଦ ଗୁଡ଼ା ସବୁ ବ୍ୟବହାର ହେବନି, ଗର୍ଭବାସଟା କେତେ କଷ୍ଟ, ଯୌବନଟା କେତେ କଷ୍ଟ, ଖାଲି କଷ୍ଟର କଥା ଗୁଡ଼ା ଖାଲି ବ୍ୟାଖ୍ୟା କରୁଛନ୍ତି, ମୋ ଦୁଃଖର କାହାଣୀ ଟିକେ ଶୁଣନ୍ତୁ। ଆଉ ଜୀବ କ'ଣ କହୁଛି, ମୋର ଦୁଃଖ ହେବନି, ମୁଁ କିଛି ସୁଖରେ ରହିଯିବି, ମୋର ଧନ ପାଇଗଲେ ମୁଁ କିଛି ଗୋଟେ ଜାଣିଦେଲେ, କୌଣସି ହିସାବରେ ତୁମେ ସୁଖେଇ ପାରିବେନି। ଜେଲ୍ଖାନା ଭିତରେ ତୁମେ ତୁମ ନାଁଟା ତୁମ ନାଁରେ କ'ଣ ଅଛି, କେସ୍ଟା ଅଛି, କେସ୍ଟା ଏମିତି ନାହିଁ ଯେ ଗୋଟେ 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 ଜିନିଷ କ'ଣ ହୁଏ, କେସ୍ଟା ଫାଇନାଲାଇଜ୍ ହେଇଯାଏ ଯେ ଆକୁ 20 ବର୍ଷ, ଆଜିକାଲି ସେମିତି ମୁଁ କାହିଁ ଟର୍ମଟା ଶୁଣୁନି, ସଶ୍ରମ କାରାଦଣ୍ଡ ଆଉ ଗୋଟେ ଖାଲି କାରାଦଣ୍ଡ, କ'ଣ ଭାବିଲ ଜାଣିଛ ନା ନାଇଁ, କ'ଣ ସଶ୍ରମ କାରାଦଣ୍ଡ, ହେ ତୁମେ କିଛି ତୁମେ ଜାଣିନ କିଛି, ଖାଲି ସଶ୍ରମ କାରାଦଣ୍ଡ, ଆଶ୍ରମ ସହିତ କାରାଦଣ୍ଡ, ଦିନକୁ 4 ଘଣ୍ଟା ଏଇ ସବୁ ଆମର ସେ ସବୁ କ'ଣ ଜେଲ୍ଖାନା ଭିତରେ ନାହିଁ କାମ କରିବା ପାଇଁ, ସାବୁନ ତିଆରି କରିବ, ସେ ସାଣ୍ଡେଲ ତିଆରି କରିବ, ଧୂପ ତିଆରି କରିବ, ହଁ ପୁରୁଣା ଚୋରକୁ ମୋଡ଼ିବ, ସେ ଯୁଗ ଗଲାଣି ପୁରୁଣା ସେ, ହଁ ତାକୁ ସେ ତାକୁ ସେବା କରିବେ, ସିଏ ତ ସେ କାମ ନୁହେଁ, ସିଏ ତ ତାକୁ ସେ ପୋଲିସ ତାକୁ ଲଗେଇ ଦେଉଛି। ସଶ୍ରମ କାରାଦଣ୍ଡ ମାନେ ତୁମେ ସେଠି ମଠ ଖାଇବ, ଜେଲ୍ରେ ଖାଉଛ ନା, ତୁମେ କାମ କରି ଖାଇବ 5 ଘଣ୍ଟା 6 ଘଣ୍ଟା, ଏସବୁ ବାଇଗଣ କୋଡ଼ୁଥିଲେ ମୁଁ ଦେଖିଛି ଆଉ, ଶାଳନ୍ଦୀ କୂଳରେ ବାଇଗଣ ଚାଷ ଇଏ କିଏ ରେ କା ବାଇଗଣ ନାଇଁ, ଜେଲର ମାନଙ୍କର, ତାଙ୍କ ଗାଡ଼ିରେ ଗୋଟେ ହେଇଛି ଭ୍ୟାନ୍ ଗୁଡ଼ାକର ଆସିବ ଭରି ହେଇକି 10-20 ଜଣ ତାଙ୍କ ହାତରେ ପଡ଼ିଥିବେ, ଏମିତିକା ସିଏ ଏମିତି ହାତରେ ପଡ଼ିଥିବ, ସେ ଏମିତି ସବୁ କୋଡ଼ିବେ, ଆଉ ଗୋଡ଼ରେ ପଡ଼ିଥିବ ଡିଆମାରି ପଡ଼ିବେ, ହଁ ସିଏ ନଡ଼ିଆ କଥା କହୁଛି, ଏବେ ଚେନ୍ ପଡ଼ିଲାଣି ଆଉ, ଏବେ ଚେନ୍ ପୁଣି ଲକ୍ ବାଲା ପଡ଼ିଗଲାଣି ସେସବୁ, କାହିଁକି ସଶ୍ରମ କାରାଦଣ୍ଡ ଦିଆହେଲା ମଣିଷଟାକୁ, ଏଇଟା ଜୀବନଟା ଆମେ ସଶ୍ରମ କାରାଦଣ୍ଡ ପାଉଛେ ନା ଆଉ, ସଶ୍ରମ କାରାଦଣ୍ଡ କିଏ ପାଉଛି? ଆଉ କ'ଣ, ଆଉ ଗୋଟେ ଖାଲି ତୁମେ ଯଦି ଅଳ୍ପ କି ଚୋର ଅଛି କ'ଣ ଦଣ୍ଡ ନାହିଁ ତୁମେ, ତୋର ରହିଲ ବାସ ଟାଇମ୍ ହିସାବରେ ଖାଇଲ ନିଅଟା ମାନିଲ, ତାପରେ ତୁମର କେସ୍ ବିଚାର ହେବ, ଯାହାର ଫାଇନାଲାଇଜ୍ ହେଇଗଲା ସେ ତା ରହିଲା 10 ବର୍ଷ 20 ବର୍ଷ ଆଉ ସଶ୍ରମ କାରାଦଣ୍ଡ। ବର୍ତ୍ତମାନ ମଣିଷଟାକୁ ଆଉ ଗୋଟେ ଶରୀର ଦେଇ ଧରି ତାକୁ ସଶ୍ରମ କାରାଦଣ୍ଡ ଦିଆହେଉଛି, କର୍ମ କରିବାକୁ ତୁମେ ବାଧ୍ୟ ଆଉ, ଇଚ୍ଛା ନଥିବ ତୁମେ ସେ ପେଶୀ ହବ, ଭୁଲଟା କରିଛ ଆଉ କାମଟା ଗୋଟେ କରିଦେଇ ସଶ୍ରମ କାରାଦଣ୍ଡ ଭିତରେ ଭୋଗିବ ତୁମେ ବର୍ତ୍ତମାନ ସଂସାରକୁ, ଆଉ ଚାହିଁଲେ ବି ଛାଡ଼ି ପାରିବନି। ଗୋଟେ ଯିବ କ'ଣ ଚାହୁଁଛି, ମୋତେ ଖଟିବି କ'ଣ କରିବି, ସଂସାରରେ କ'ଣ ଅଛି, ଚାହିଁଲେ ବାପା ଖସି ପାରିବନି। ଆଉ ଫାଇନାଲ ଦୁର୍ଗା ଦେବୀ ଦେଇଛନ୍ତି ତୁମକୁ ସେ ସ୍ୱରଟା, ଆଉ ସେଇଭଳିଆ ଚେତନା ଆସିବ, ସବୁକିଛି ଆସିବ। ମାୟାଦେବୀ ଯାଚିଲେ ନା ସୁଖ, ଆଉ ସେ ଲେଖିଲେ ଯେତେବେଳେ ଯିବ କୃଷ୍ଣ ବୈରିମୁଖ ହେଲେ ମାୟାଦେବୀ ତାକୁ ସୁଖ ଯାଚିଲା, ଆ ପଳିଆ ତ କୃଷ୍ଣ ପ୍ରଭୁକୁ ଛାଡ଼ିଲୁ ପଳିଆ ଏଠିକା, ଆ ତ ଦେବୀଠି ସେ ଯିବ ଧନିଆ କୋଉ ଚପଳ ସୁଖ, ଗୋଟେ ସ୍ତ୍ରୀ ପୁତ୍ର କନ୍ୟା ଗୋଟେ ମାଇକ ସୁଖକୁ ସେ ସୃଷ୍ଟି କରିଛନ୍ତି, ଯିବଟା କାମନା କରିଛି ଆଉ ତାଙ୍କର ଦୋଷ କ'ଣ? ସେ ବୈଷ୍ଣବୀ ନା, ଯିବଟା ଦେଖିଲେ ମଦୁଆଟାକୁ, ଆମେ ମଦ ଦବାନି, ସେ ବଞ୍ଚିବ କି? ଏ ଯେଉଁ ଛୁଆଟି ବେଳେ ମୋର ମନରେ ଅଛି, ମୁଁ ଏବେ ତ ଆଉ କାହିଁ ମୁଁ ସେଟା ଜାଣିନି, ଏଇଟା ନିଶା ଖାଆନ୍ତି, ସେ କିଛି ନ ମିଳିଲେ ଦୁର୍ଦୁରା କ'ଣ ଏଟା କ'ଣ ଦୁର୍ଦୁରା ମଞ୍ଜିକି, ସେ ଗଞ୍ଜେଇ ନ ମିଳିଲେ ଦୁର୍ଦୁରା ମଞ୍ଜିକି ପିଙ୍କା କରି ଟାଣିବେ, ସେ ବଞ୍ଚିପାରିବେନି ଆଉ ଯାହା ହେଲେ। ଆଉ ଏ ବିଦେଶରେ ଯେଉଁଟା ନିଶା ଖାଆନ୍ତି ସେଟା କ'ଣ? ସେଟା ସାପକୁ ମାନେ ପ୍ରୟୋଜନ ସାପ ସବୁ ରଖିଛନ୍ତି, ସାପ ତାଙ୍କୁ ଦଂଶନ କରିବ, ପାଗଳ ହେଇଯିବ ନା, ସେ ସରକାର କାହିଁକି ଲାଇସେନ୍ସ ଦଉଛି, ନିଶା ପାଇଁ ବି ଲାଇସେନ୍ସ ଦଉଛି, ପ୍ରଷ୍ଟିଚ୍ୟୁସନ ପାଇଁ ବି ଲାଇସେନ୍ସ ଦଉଛି, ଯୋଉ ବେଶିଆଳ ପାଇଁ ବି ଲାଇସେନ୍ସ ଦଉଛି, ଏଇଟା ଅଛି ନା ଆଉ। ହେଁ ଯୋଉଟା ଯାର ପୁରୁଷ ଯୋଉଟାକ ମଣିଷଟା ଗୋଟେ ଜନ୍ମ ହୁଏ ତାର ତ ପୂର୍ବର କର୍ମ ନା, ଗୋଟେ ପୁରୁଷଟେ ହଉ ଗୋଟେ ନାରୀଟେ ହଉ, ତାଙ୍କର ଯୋଉ ସ୍ୱଭାବ ସବୁ ଖରାପ ସେଟା କ'ଣ? ତାଙ୍କର ଗ୍ରହ ନକ୍ଷତ୍ର ହିସାବରେ ତାଙ୍କର ପୂର୍ବର କର୍ମ ହିସାବରେ ଜନ୍ମ ହେଇଛନ୍ତି, ସେମାନେ ପଲ୍ୟୁଟେଡ୍ କରିଦେବେ, ଅନ୍ୟ ଅନ୍ୟ ପୁରୁଷମାନଙ୍କୁ ସବୁ ନଷ୍ଟ କରିଦେବେ, ସତୀ ନାରୀମାନଙ୍କୁ ସବୁ ନଷ୍ଟ କରିଦେବେ, ସେଥିପାଇଁ ତାଙ୍କ ପାଇଁ ରହିଲେ ଏଇ ଜିନିଷ ଠିକ ଅଛି। ସେ ତ ଗୋଟେ କାମିକ ପୁରୁଷ ନା, ତା କ'ଣ କରିବ, ସେ କେତେ ନାରୀଙ୍କ ଜୀବନକୁ ନଷ୍ଟ କରିଦେବ? ଭଗବାନ ସୃଷ୍ଟି ଆରମ୍ଭରୁ ଦରକାର ଦେଖୁନ ସେ ବର୍ଣ୍ଣନା ସବୁ ସେ ରହିଛି, ହେଲେ ସୃଷ୍ଟି ଆରମ୍ଭର ଜିନିଷ ଯିବଟା ଯେତେବେଳେ ମାୟା ସୁଖଟାକୁ ଯାଚିଲା ତା ପାଇଁ ସବୁ ବ୍ୟବସ୍ଥା ହେଇଗଲା, କେତେ ବ୍ୟବସ୍ଥା, ଅନଲିମିଟେଡ୍ କମ୍ ବ୍ୟବସ୍ଥା ରହିଛି, ଖାଇବାର ଜିନିଷ କେତେ ବାହାରିଛି, କୁଆଡ଼େ କ'ଣ ବାହାରିଛି, ଯାହା ତୁ ଖାଇବା ପୁଣି ମଳ ହେଇଯିବ, ମାୟା ସବୁ ତିଆରି କରିଛନ୍ତି ନା, କେତେ ପ୍ରକାର ସିଜିନ୍ କେତେ ପ୍ରକାର ନା କ'ଣ, କେତେ ସିଜିନ୍ର କେତେ ପ୍ରକାର ଫଳ ଫଳ, କିନ୍ତୁ ଯାହା ମଣିଷ ଖାଇବ ତାକୁ ସବୁ ମେସିନ୍ର ବାହାରିଲେ ସବୁ ମଳ ହେଇଯିବ, ଗନ୍ଧ ହେଇ ବାହାରିବ, ଖାଇଲା ବେଳେ କ'ଣ କୁହନ୍ତି ନା, ନାକରେ ବାସିବ, ନାକୁ ଖୋଲିକି ମଣିଷ ଖାଇବ, ଖାଇବ ଏଣେ ପେଟରେ ଖାଇବ ନାକରେ ଏଣେ, ନାକରେ ବାଜୁ ଗରମ ସେ ଧୂଆଁଟା ବାଜୁ କ'ଣ ସେଟା କହୁଛନ୍ତି, ବାପ ବାହାରି ଆଜିଳେ ବଢ଼ିଆ ଟେଷ୍ଟ ହେଇଛି ରେ, ଯିବ ନାକ ସବୁ ଖୋଲା, ଯେତେବେଳେ ଛାଡ଼ିବ ମଳ ଛାଡ଼ିବ, ନାକକୁ ବନ୍ଦ କରିବ, ପାଟିକି ବନ୍ଦ କରି ଛାଡ଼ିବ, ଏଇ ହେଉଛି ମଣିଷ, ମାୟାଦେବୀ ଏମିତି ସୃଷ୍ଟି କରିଛନ୍ତି ଗୋଟେ ଜୀବକୁ, ଜୀବ କିନ୍ତୁ ବୁଝିପାରିବନି ନା, ତେଣୁ ଆତ୍ମା କଥା ଏଠି କହିବା ଦ୍ୱାରା ସ୍ୱର କଥାଟାକୁ ବୁଝି ନେବେ, ସ୍ୱର ଏଠି ସେ କଥା ସେ କହୁଛନ୍ତି ନା, ସ୍ୱର ପାଇଁ କେବେ ବି ଦୁଃଖ କରିବା ଉଚିତ ନାହିଁ, ଦୁଃଖ ଜୀବାତ୍ମା ପାଇଁ, ଜୀବାତ୍ମା ଏତେ ଦିନ ପଡ଼ିକି ରହିଲା କିନ୍ତୁ ଏଇ ଜନ୍ମରେ ମୋତେ ସ୍ୱର କୋପରେଟ୍ କଲାନି, ସେ ବଡ଼ ଜଡ଼ଭର୍ତ୍ତିଙ୍କ ଚରିତ୍ର ଆସିବ ନା, ଆତ୍ମାଟା ଆତ୍ମାକୁ କେମିତି ମନ ଠକଉଛି, ମନଟା ମାନେ ଏମିତିକା କାମ କରୁଛି, ସିଏ ସିଏ ସବୋର୍ଡିନେଟ୍ଟା, ସିଏ ବୁଦ୍ଧି କଥାରେ ମାନିବା କଥା, ଆଉ ବୁଦ୍ଧି ଜୀବାତ୍ମା କଥା ମାନିବା କଥା, କିନ୍ତୁ ଜୀବ ଯେତେବେଳେ ମାୟାବଶ ହେଇଯାଏ, ସ୍ୱରଚେତନ ପଳେଇ ଆସେ, ବିଷୟ ଅଭିନିବେଶ ହେଇଯାଏ ଜୀବାତ୍ମାକୁ, ଆଉ କି ସମସ୍ତେ ଗୋଟେ ଲାଇନ୍ ପଳାନ୍ତି, କିଏ କିଏ, ବୁଦ୍ଧି ଆଉ ମନ ଇନ୍ଦ୍ରିୟ ସମସ୍ତେ ଗୋଟେ ପଟେ ହେଇଯାଏ, ଜୀବାତ୍ମା କ'ଣ କରିବ, ଆଉ ଜୀବାତ୍ମାରୁ ଅଭିନିବେଶ ହେଉଛି, ସେ ତାର ଚାଲିଲା, ସେ କିଛି କରିପାରିବନି, ଜୀବାତ୍ମା କ'ଣ କରେ ନା କମ୍ପ୍ରୋମାଇଜ୍ କରେ, ଜୀବାତ୍ମା କହେ ଯଦି ଆକୁ ମୁଁ ସହଯୋଗ ନ କରିବି ମୁଁ ବଞ୍ଚି ରହିବି କେମିତି ଏ ସ୍ୱରଟାରେ, ତୋର ଅଦ୍ଭୁତ, ଏଇ ଯେଉଁ ସାଇନ୍ସ ଗୁଡ଼ା ସବୁ କହିଛନ୍ତି ସେମାନେ, ଗୋଟେ ଅଦ୍ଭୁତ ଜିନିଷ ନା, ଏଇଟା ପ୍ରକୃତ ସତ କଥା ବସିକି ଦେଖିବ, ହଁ ସତ କଥା, ମନଟା ଚାହିଁଲା ଇନ୍ଦ୍ର ବି ସେଇଟା ଚାହିଁଦେଲା, ସବୁ ତ ଲାଇକ ହେଇଗଲେ, ଜୀବାତ୍ମାର ଇଚ୍ଛା ନଥିବ କିନ୍ତୁ ସେ କରିବାକୁ ବାଧ୍ୟ ହବ, କାହିଁକି ସେମାନେ ନ ତ କ'ଣ କରି ପାଗଳ କରିଦେବେ, କୋପରେଟ୍ କରିବେନି, ଜୀବାତ୍ମା କାହିଁ କୋପରେଟ୍ କରୁଛି, ବର୍ତ୍ତମାନ ଗୋଟେ ପ୍ରଶ୍ନ ଆସିବ, ମାନେ ଯୁକ୍ତି କରିବ। ସେ ଆଚାର୍ଯ୍ୟ ମାନେ ସବୁ ବଡ଼ ଭଗବାନଙ୍କ ଲୋକ, ସେମାନେ ସବୁ ଲେଖିଦେଇଛି। ଜୀବାତ୍ମା କୋପରେଟ୍ କରିବାର କାରଣଟା କ'ଣ? ଆତ୍ମା କ'ଣ, ଜୀବାତ୍ମା କ'ଣ କହୁଛି? ମୁଁ ଆକୁ ଟିକେ ସାହାଯ୍ୟ କଲେ ମୋ କାମ ବେଳକୁ ମୁଁ ଯେତେବେଳେ ପ୍ରଭୁଙ୍କର ଟିକେ କାମ କରିବି, ଏମାନେ ମୋତେ ସାହାଯ୍ୟ, ସେଇ ଆଶାରେ ସେ କରୁଛି ନା। ଆଉ ସେ ଏତେ ଦିନ ହେଲା ଜୀବାତ୍ମା ମନକୁ ସହାୟତା କରିକରି, ବୁଦ୍ଧିକୁ ସହାୟତା କରିକରି ଆସୁଛି, ଇଏ ଦିନ ହେଲା ଦିନ ମୋତେ ମୋ କଥା ଟିକେ ମାନିବେ, ମୋ କଥା ଟିକେ ଶୁଣିବେ। କିନ୍ତୁ ମନ ତାର କ'ଣ କରିବ, ମନ ଇନ୍ଦ୍ରିୟ ତା କାମ କରିନେଲା ପରେ ଆଉ ଶୁଣିବେନି। ମନ କହିବ ଏ ଚାଲ ସେ ହୋଟେଲକୁ ଯିବା, ଯିବା ଥିବା କ'ଣ କହିବ, ଚାଲ କ'ଣ କହିବ, ପଇସା ଥାଉ ନଥାଉ କ'ଣ କରେ, କହିଲାଣି ସେ ଗଲା। ସେତେବେଳେ ସେ ହୋଟେଲ ଖାଇ ପିଇ ସାରିଲା, ମନ ସେଠୁ ଯିବାତ୍ମା କହିବ ଚାଲ ଟିକେ ମନ୍ଦିରକୁ ଯିବା, ମନ ସେଠୁ ଆରମ୍ଭ କରିବ। ସେ କ'ଣ ଲେଖିଲେ ସେ ଭରତ ମହାରାଜ, କୁଟୟତି ଯଥା ଗ୍ରାମ କୁଟକା, କୁଟ ମାନେ କ'ଣ ଛଳନା, ଗ୍ରାମ କୁଟକା, ଗ୍ରାମର ଯେଉଁ ଟାଉଟର ଗୁଡ଼ାକ, ଗାଁ ଟାଉଟର ଭାବିଲ, ଗାଁ ଟାଉଟର ଜାଣିଛ ନା, ଗାଁ ଟାଉଟର ଆଜିକାଲି ବି ନାହାନ୍ତି, ଏ ବହୁତ କମ୍ ସବୁ ଅଛନ୍ତି। କିନ୍ତୁ ସେ ସବୁ ଆଗରୁ ଭାରି, ସେ ଏମିତି କଥା ଗାମଛା ଖଣ୍ଡ ଖଣ୍ଡେ ପକେଇ ଦେଇଥିବେ, ଲୁଙ୍ଗି ମାରିଦେଇକି ସେ ତାଙ୍କ କଥା ମାନେ ପାନ ଖଣ୍ଡ ଖଣ୍ଡେ ଜାକି ଯିବେ, ସେ କଥାରେ ବାସ୍, ୟା ଘରେ ଚା କପେ, ତା ଘରେ ଚା କପେ ଖାଇବେ, ୟା କଥା ତା କଥା, ସେଟା ହେଉଛି ଗ୍ରାମ କୁହନ୍ତି ନା ଏଟା, ଗାଁ ଟାଉଟରରେ ତ ଭାରି ଡରନ୍ତି ସବୁ ଲୋକ, ଦୃଷ୍ଟିକୁ ଦୁର୍ଜୁହାର ଆଉ କ'ଣ କରିବୁ, ଦେଶ ତ୍ୟାଗେ ନା ଦୁର୍ଜନ, ଦୁର୍ଜନ ଲୋକ ଦେଖିଲେ ତୁମେ ଛାଡ଼ିକି ପଳାଅ, ନିଜେ ତୁମକୁ ଶାନ୍ତିରେ ରଖିଦେବନି। ଗାଁ ଡୋଟା ସେଇଟା ଗୋଟେ ଗୋଟେ ଗାଁକୁ ସବୁ ଭାଙ୍ଗିକି ଛାଡ଼ଖାର କରିଦେବ। ଏବେ ଅଛନ୍ତି, ଏବେ ଚାଲାକ ହେଇଗଲାଣି ଲୋକ, ଆଉ ଏବେ ଥିଲେ କ'ଣ କରିବେ, ମଣିଷ ପାଖ ମୋବାଇଲ ଯୁଗ ହେଇଗଲାଣି, ଲୋକ ଧରିଦେଉଛନ୍ତି, ଛୋଟ ଛୁଆ ଧରିଦେବେ, ଆଉ ବାବାଜୀ ଧରି ପକାଉଛନ୍ତି, ଆଉ କିଏ ଭଜନ କରୁଛି କିଏ ନ କରୁଛି, କିଏ କୋଭଳିଆ ଲୋକ ଆଉ ଆସୁ ଯୁଗ ଅଛି, ଏବେ ସବୁ ମୋବାଇଲ ବାହାରି ପଡ଼ିଲାଣି, ଲୋକ ତୁମେ ଭାବୁଛ ଆମେ ଏଇଠି ଆମେ ବିଲ ଭିତରେ ରହିଛେ, ଲୋକ ଜାଣିନାହାନ୍ତି ଆମେ କ'ଣ କରୁଛେ, ଆମ ସଙ୍ଗ କେତେବେଳେ ବାଜୁଛି, ଲୋକ କେଉଁଠି ଖାଉଛନ୍ତି, ଏଠି କିଏ ଆସୁଛି, ଏଠି କ'ଣ କରୁଛି, ଲୋକ ସବୁ ଅନେଇବେ, ସେ ଯୁଗ ଚାଲିଗଲାଣି। ବାବାଜୀ ବୋକା, ସିଏ ଭାବୁଛି ଆମେ ବାବାଜୀ ହେଇଗଲେ ଆମକୁ ଆଉ କିଏ କିଛି, ତୁମକୁ ଗୋଟେ ଗୋଟେ ଧରୁଛନ୍ତି ଲୋକ, ଲୋକ ବର୍ତ୍ତମାନ ଗାଁ ଟାଉଟର କ'ଣ କିଏ କ'ଣ ସବୁତିକି ଧରିଦେଉଛନ୍ତି, ରାଜନୀତି ନେତା କ'ଣ ସବୁ ଜାଣିଦେଲେଣି, କାହିଁକି ମିଡ଼ିଆଟା ଫାଷ୍ଟ ହେଇଗଲା, ସବୁ ଜିନିଷ ବାହାରି ପଡ଼ିଲା, ଲୋକ ଧରିଦେବେ ଗୋଟେ ଆଉ ଗୋଟେ ଲୋକକୁ ଆଉ ସାଙ୍ଗେ ସାଙ୍ଗେ। ଆଗରୁ କ'ଣ ଚାଲିକି ଯାଉଥିଲା ଲୋକଟା କ'ଣ ଜାଣିବ, ଭାବିଲେ ଚାଲିକି ଜଣେ ଗଲ, ତୁମେ ଚାଲିକି ବର୍ତ୍ତମାନ ଭୁବନେଶ୍ୱର ଗଲ, ତୁମେ କେଉଁଠିକା ଲୋକ କେମିତି ଜାଣିବ, କି ଜାଣିବନି, ବର୍ତ୍ତମାନ ତୁମେ ଗାଡ଼ି ନେଇ ଗଲ, ମଣିଷ ଯାହା କରୁଛି ସେଇଥିରେ ଧରା ପଡ଼ି ଛନ୍ଦି ହେଇକି ମରୁଛି, ବୁଦ୍ଧିଆ ନା, ବୁଦ୍ଧିଆ ବୁଦ୍ଧିରେ ମରେ, ମଣିଷ ଯେତିକି ଜିନିଷ ବାହାର କରୁଛି ତା ଦ୍ୱାରା ସେ ଛନ୍ଦି ହେଇକି ମରୁଛି। ତୁମେ ଗାଡ଼ିରେ ଗଲ ସେ ଲେଖା ହେଇଛି ଗୋଟା ଓଡ଼ି, ଓଡ଼ିଶା ନମ୍ବର, ତଦ୍ୱାରା ଢେଙ୍କାନାଳ ନମ୍ବର କି ଭୁବନେଶ୍ୱର ନମ୍ବର, ସେ ଗାଡ଼ିରେ ଧରା ପଡ଼ିଲା। ଆଗରୁ ମଣିଷ ଚାଲି ଯାଉଥିଲା, କିଏ ଜାଣିନଥିଲା, ମୁଁ ଆଗରୁ କିଏ ଲୋକ ଆମେ ବି ଛୋଟ ବେଳେ କିଏ ଜାଣିନଥିଲୁ, ସାଇକେଲର ଲାଇସେନ୍ସ ବି ଆଭେଲେବୁଲ ଜାଣିଛ ନା, ଏବେ ଅଛି କି ଆଜ୍ଞା, ସେଟା ସାଇକେଲ ଲାଇସେନ୍ସ ହବ, ଲାଇସେନ୍ସ ନ କରି ତୁମକୁ ଧରାଇକି ଫାଇନ୍ କରାହବ, ସାଇକେଲ ଲେଖା ହେଇଥିବ, ଏ ଗ୍ରାମ ପଞ୍ଚାୟତ ଏଇଟା, ତା ଗାଁ ଏଇଟା, ତା ନାଁ ଏଇଟା, ସେ ଲାଇସେନ୍ସ ଗୁଡ଼ିକ ଟିଣରେ ମରା ହେଇଥିବ, ସାଇକେଲଟା ମାରିକି ଯିବ, ନହେଲେ ଧରା ହବ ତୁମକୁ, ଚେକ୍ କରାହବ, ସାଇକେଲ ଚଲେଇଲା ଆଗରୁ ପଇସା ଦେବାକୁ ପଡ଼ୁଥିଲା, ଲାଇସେନ୍ସ କରୁଥିବ ବର୍ଷକୁ ବର୍ଷ, ସେ ଗ୍ରାମ ପଞ୍ଚାୟତ ଲୋନ୍ ନେଉଥିଲେ, ବର୍ତ୍ତମାନ ସେ ମୋଟରସାଇକେଲ ଆସିଲା, ତୁମେ ଯେତେ ଚାଲାକ କରିବ ସେତେ ଆଗରୁ ସେ ବାଡ଼ି ପକେଇକି ସେ ବାଉଁଶ ପକେଇକି ଜଗିବେ, ବାସ୍। ଏବେ କ'ଣ ହେଲା, ଏବେ ନେଟ୍ରେ ଦେଖିଦେଉଛନ୍ତି, ଏ ଗାଡ଼ିର ଦିଆହେଇନି କ'ଣ, ଟ୍ୟାକ୍ସ ଦେଇନି, ଏଇଟା ଦେଇନି, ସେ ଗାଡ଼ିରୁ ତାର ଇଣ୍ଟରନେଟ୍ରେ ଦେଖିଦେଲା, ଯେତେ ତୁମେ ମଣିଷ ଯେତେ ବୁଦ୍ଧି ଖର୍ଚ୍ଚ କରିବ ତା ବୁଦ୍ଧିରେ ସେ ନିଜେ ମରିବ। ସେ ଗ୍ରାମ କୁଟତା କଥା କହୁଥିଲୁ ନା, ଆଉ ଏବେ କ'ଣ ତୁମେ ଚାଲାକ କରିବ, ସବୁ ସବୁ ଚାଲାକ ହେଇଗଲେ, ଆସି ଗ୍ରାମ କୁଟକ ଯାହା ମନଟା ହଉଛି ସେ ମନ କ'ଣ କରୁଛି ନା, ସବୁବେଳେ ଠକେଇ ଦେଉଛି, ଯିବାନି ଯିବା ମନ୍ଦିରକୁ ଯିବା କ'ଣ ଅସୁବିଧା, ଆଜି ନଗର କାଲି ଯିବାନି, ଆଉ ଦେହଟା ଆଜି ଭଲ ଲାଗୁନି ଆଉ, କିନ୍ତୁ ଅଲଗା କାମକୁ ଦେହଟା ଭଲ ଲାଗିଲା ଯିବା ତୁମେ କ'ଣ କହିବ, ଆଉ ଯେହେତୁ କିଛି କହିପାରିବେନି, ପୁଣି ଆଶା କରିବେ ଯାହା କହିଲାଣି ତ କାଲିକି ଯିବା ବୋଲି, ଆଉ ପୁଣି କାଲି ଆସିଲେ ହେ ନା ନା ଘର ଏତେ କାମ ଗୁଡ଼ା ରହୁଛି, ଇଏ କରୁଛି ସିଏ କରୁଛି, ଜୀବାତ୍ମା ଏଇଭଳିଆ ଟାଉଟ୍ରି କରିକରି ନା ମନ ଏଇଭଳିଆ ଟାଉଟ୍ରି କରିକରି ଜୀବାତ୍ମାକୁ ଠକେ ଠକିକି ଆସୁଛି, ତାର ଆଉ ଗୋଟେ କି ଭରସା ନାହାନ୍ତି, ଜୀବାତ୍ମାର ଭରସା କେହି ନଥାନ୍ତି ନା, କେବଳ ଜଣେ ଭରସା, ଜୀବାତ୍ମା ଯଦି ଏଇ ସଂଯୋଗ ବଶତଃ, ଜୀବାତ୍ମା କେବେ ବି ଯେତେ ଚେଷ୍ଟା କଲେ ମନ କେଉଁଠୁ ଖସିପାରେନି, ଏଇଟା ଗୋଟେ ବିଜ୍ଞାନଟା ନା, ଯଦୃଚ୍ଛୟା ବାରମ୍ବାର ଆସୁଛି କେମିତି ଭାଗବତ ମାନେ ଯଦୃଚ୍ଛୟ ଶବ୍ଦ ଆସୁଛି, ଯଦୃଚ୍ଛୟା ମତ କଥା ଦଉ, ଆଉ ଅଛନ୍ତି ଯଦୃଚ୍ଛ, ସବୁବେଳେ ଦେଖ ଯଦୃଚ୍ଛା ତତ୍ର ଆଗତ ଭଗବାନ ନାରଦ ଋଷି ସବୁବେଳେ ଯଦୃଚ୍ଛା ଲାଗିଥିବ, ଜୟଚରିତ ଦେଖ ଭଗବତ ଇଚ୍ଛାରେ ଚାଲି ଆସିଲେ, ସେ ଗୋଟିଏ ଚାନ୍ସ ଅଛି ଯେଉଁଠି ଜୀବାତ୍ମା ପାଇଁ ଖସିବା ପାଇଁ, ମନକୁ ଦବେଇବା ପାଇଁ, ଆଉ ମନକୁ ଦେବା ପାଇଁ କିଛି ନାହିଁ। ସେଥିପାଇଁ ଏଇ ପ୍ରୋସେସ୍ ଗୁଡ଼ାକ ଆମେ ଯାହା କରୁଛେ, ଯେତେ ଗୋଟେ ପିଲାକୁ ଟ୍ରେନିଂ ଦେବ, ତୁମେ ଏଇଟା କର ସେଇଟା କର ସେଇଟା କର, ସେ ଠିକ୍ ଅଛି, ସେ ଶୃଙ୍ଖଳ ମାନେ ତାକୁ ଶୃଙ୍ଖଳାକୁ ଆଣିବା ପାଇଁ, କିଛି ଦିନ ଆମେ ତାଙ୍କ ମାଇଣ୍ଡଟାକୁ ଗୋଟେ ଯାହାକୁ ଷ୍ଟେବୁଲ୍ କରିବା ପାଇଁ କରିବା, କିନ୍ତୁ ଜୀବାତ୍ମା କବଳରୁ ରକ୍ଷା, ମନ କବଳରୁ ରକ୍ଷା ପାଇବା ଜୀବାତ୍ମା ଆମେ ଏତେ ସହଜ ନୁହେଁ। ଭଗବାନ କହିଦେଲେ ନା ଇନ୍ଦ୍ର, ସେଠି କହିଲେନି ଜୟ ଶତ୍ରୁ ମହାବାହୁ କାମ ରୂପ ଦୁରାସତମ, ତା ମାନେ ଏଇଟା ଗୋଟେ ବଡ଼ ଜିନିଷ, ଏଇଟା ଏଇଟା କାମ ହେସ କ୍ରୋଧ ହେସ, ଏଇଟା ଆସୁଛି ସବୁ ମନକୁ, ସବୁ ମନ ତିଆରି କରୁଛି, ପୁଣି ମନ ହେଲା ପ୍ରମାତି ବଲବମ୍ ଦୃଢ଼ ବଡ଼ ଇଏଟା। ତେଣୁ ସେ କଥା ସେ କହିଲେ, ଜୀବାତ୍ମାର କେବଳ ଗୋଟିଏ ଗୋଟିଏ ଭରସା ଅଛି ମନକୁ ଦବେଇବା ପାଇଁ, ମନଟାକୁ ପରାସ୍ତ କରିବା ପାଇଁ ଗୋଟିଏ ଭରସା ଅଛି, ଏ ଯଦୃଚ୍ଛା କ୍ରମେ ଯଦି ଗୋଟେ ମହତ କୃପା ବା ମହତ ସାଧୁଙ୍କର ଦର୍ଶନ ହେଇଗଲା, ସେଠି ଗୋଟେ ଯେଉଁ ଶକ୍ତିଟା, ଯେଉଁ ଚିନ୍ମୟ ଶକ୍ତି, ଦର୍ଶନ ସ୍ପର୍ଶନ, ସେ ଲେଖଣୀ ଜାଣିକି ପଣି ଦର୍ଶନ ଦର୍ଶନ ସ୍ପର୍ଶନ ଧ୍ୟାନ, ଦର୍ଶନ ସ୍ପର୍ଶନ ଧ୍ୟାନ ମୀନ ପକ୍ଷୀ ଚକର୍ମୀଣ ନିତ୍ୟ ନିତ୍ୟ ପାଲ ତଥା ସତ୍ସଙ୍ଗୀ ସଙ୍ଗତ, ନିତ୍ୟ ପାଲ ଏତମ ଶିଶୁ ତଥା ସତ୍ସଙ୍ଗୀ ସଙ୍ଗତ, ତିନିଟା କଥା କହିବେ, ଦର୍ଶନ ସ୍ପର୍ଶନ ଧ୍ୟାନ ମତ୍ସ୍ୟ କୁର୍ମୀ ଚ ପକ୍ଷୀଣ, ମତ୍ସ୍ୟ ପକ୍ଷୀ ଚ କୁର୍ମୀଣ, ତିନିଟା ତିନିଟା ରହିଲା, ଦର୍ଶନ ଧ୍ୟାନ ସ୍ପର୍ଶ, ପକ୍ଷୀ ସ୍ପର୍ଶ କରିକି ତାର ଛୁଆଟାକୁ ସେ ଅଣ୍ଡାଟାରୁ ଛୁଆ ଫୁଟାଉଛି, ସ୍ପର୍ଶ ଶକ୍ତି ପାଳନ କରିଦେଉଛି, ଭଗବାନ କେମିତି ସତ୍ତାକୁ ଦେଇଛନ୍ତି, ଅମିନ ଦର୍ଶନ ସେ ନେଇ ସେ ମୋ ଯେଉଁ ଛୁଆ କ'ଣ ଏଇଟା କହୁଛନ୍ତି ତାକୁ ଜାଳ ଛାଡ଼ିକି ସେ ସବୁବେଳେ ଜଗୁଥିବ ନା ଅନେଇଥିବ ତାକୁ, ଆଉ ଧରା ପଡ଼େ ସେତିକିବେଳେ ନା, ଆଉ ମାଛଟାକୁ ଲୋକ ଜାଳରୁ ପକେଇ ଦିଅନ୍ତି, ସେଠି ଜାଳ ପକେଇ ଦିଅ ସେ ଧରା ପଡ଼ିବ, ସେ ସେଠି ଥିବ ଆଉ, କାହିଁକି ତା ଛୁଆ ସବୁବେଳେ ଅନେଇବ, ତାର ଏତେ ସ୍ନେହ ସେଥିରେ ସେ ପୋଷେ, ମତ୍ସ୍ୟ ପକ୍ଷୀ ପକ୍ଷୀ ସ୍ପର୍ଶ ଦ୍ୱାରା, ମତ୍ସ୍ୟ ଦୃଷ୍ଟି ଦ୍ୱାରା, ଆଉ କୁର୍ମୀ ଯେଉଁ କୁହନ୍ତି ଫିମେଲ ନାରୀ କହିଛ ଯିଏ ଧ୍ୟାନ, ସେ ଧ୍ୟାନ କରିକି ସେତେ ଧରୁଥିବ, ସେ ସେ ଅଣ୍ଡା ଦେବ କେଉଁଠି, ସ୍ଥଳ ଭାଗରେ, ଜଳ ଭାଗରେ ବସିକି ଧ୍ୟାନ କରିବ, ସେ ଅଣ୍ଡା ଅଣ୍ଡା ଯେଉଁ ଅଣ୍ଡାକୁ ଧ୍ୟାନ ନ କରେ ସେ ଅଣ୍ଡା ବି ନଷ୍ଟ ହେଇଯିବ, ଯେଉଁ ଅଣ୍ଡାଟାକୁ ସେ ଭୁଲିଯିବ, ଛଅଟା ଅଣ୍ଡା ଦେଇଛି, ଛଅଟା ଅଣ୍ଡାକୁ ମନେ ରଖୁଥିବ ସବୁବେଳେ ଦିନ ରାତି ଦିନ ରାତି, ଯେଉଁଟା ଭୁଲିଯିବ ସେଇଟା ଘୋଳ ହେଇଯିବ, କୁହନ୍ତୁନି ଅଣ୍ଡା ଘୋଳ ହେଇଯିବ, ଶିଶୁପାଳ ଏତମ ନିତ୍ୟ ତଥା ସତ୍ସଙ୍ଗ ସଙ୍ଗତ, ଏମାନେ ଯେମିତି ତାଙ୍କ ଶିଶୁକୁ ସବୁ ପାଳନ କରନ୍ତି, ସାଧୁମାନେ ସେଇଭଳି ପାଳନ କରନ୍ତି, ଏ ଗୋଟିଏ ଚାନ୍ସ ଅଛି, ଗୋଟିଏ ଚାନ୍ସ, ଏଇଟା ବେୟର ଫ୍ୟାକ୍ଟ, ଏଇଟାକୁ ଯଦି କେହି ଜଣେ ଧରିଦେଇ ପାରିଲା ସେ କେବଳ ଉଦ୍ଧାର ପାଇବ, ଯଦି ମହତ ମହତ ଦୃଷ୍ଟିପଥକୁ ସିଏ ଆସିଗଲା, ଆମେ ତ ନାରଦ ଭଳିଆ ସାଧୁଙ୍କୁ ଏ ପ୍ରଭୁପାଦ ଭଳିଆ ସାଧୁଙ୍କୁ ଏମ୍ପାୱାର୍ଡ ସାଧୁମାନଙ୍କୁ ଭେଟିପାରୁନେ, ତାଙ୍କ ଦୃଷ୍ଟିପଥକୁ ଆସିବା ପାଇଁ ସବୁ ଏ ସେବା କରାହଉଛି, କାହିଁ କୁହାଯାଉଛି ସେବାଟା କର, କାହିଁ କୁହାଯାଉଛି ତୁମେ ଗମ୍ଭୀର ହୁଅ, ତାଙ୍କ ଦୃଷ୍ଟିପଥକୁ, କାରଣ ତାଙ୍କ ଘର, ତେଣୁ ଜଣଙ୍କ ଘରେ କାମ ଦାମ ଭଲ ମନ୍ଦ କଲେ କ'ଣ ହବ, ଆରେ ମୋ ଘରଟାରେ ଖଟୁଛି, ତାଙ୍କ ଦୃଷ୍ଟିପଥକୁ ତୁମେ ଆସ, ଏଇ ଗୋଟିଏ ଜିନିଷ ଅଛି ଯେଉଁଠି ତାଙ୍କ କୃପା ଦୃଷ୍ଟିଟା ପଡ଼ିଲେ ଜୀବାତ୍ମା ଟିକେ ବଳ ପାଇବ, ନହେଲେ ତାକୁ ଟାଣିନି ପଳେଇବ, ଆଉ ଏ ଯେଉଁ କୁହନ୍ତି କାହିଁ ଭକ୍ତଟା ଛାଡ଼ିକି ପଳେଇଲା, କାହିଁକି ସେ ଭଜନ କରିପାରୁନି, ତା କାମ ତା କାରଣଟା ଏହା ନା, ତାର ଉଦ୍ଦେଶ୍ୟ ଭଲ, ସେ ସବୁ ସେଲ୍ଫ କଣ୍ଟ୍ରୋଲ ଥାଉ ସବୁ କିଛି ଥାଉ, କିନ୍ତୁ ତାକୁ ତ ଭଜନରେ ଏଇଟା କଷ୍ଟ ହେଇଯିବ, କାହିଁକି ତାକୁ କିଏ ଅପରେଟ୍ କରିବନି, ସେ ବଡ଼ ଭଲ କଥା କହୁଛୁ, ମନଟା ବା ଗୋଟେ ଜିନିଷ ତାକୁ ଘୁରୁଛି, ମନଟା କାହାକୁ ଟାଣୁଛି, ସମସ୍ତଙ୍କୁ ଜୀବାତ୍ମା ସହ ସମସ୍ତଙ୍କୁ ସେ ବିଚଳିତ କରିଦେଉଛି, ସେ କିଛି ତାକୁ ତାକୁ ସ୍ଥିର କରିବାକୁ ଦେବନି, ମଣିଷଟାକୁ ଦେଖିଥିବ କ'ଣ ଜାଣି, ମଣିଷ ତାକୁ ଚଳଉଛି ମନଟା, ଆଉ ମଣିଷଟା କିଏ, ଆଉ ମନ ଇନ୍ଦ୍ରିୟ, ଆଉ ତାପରେ ଇନ୍ଦ୍ରିୟମାନଙ୍କୁ ତ ରଜା ହେଲା କିଏ ମନ, ସେ ଯେମିତି ଯାହା କରିବ ବୁଝେଇଦେବ ତାକୁ, କିଛି ତୁମେ କରିପାରିବନି, କ'ଣ ସେ ଭଗବାନଙ୍କ ସୃଷ୍ଟିରେ ତାକୁ ଭଗବାନ ପ୍ରଭୁ ସୃଷ୍ଟି କରିଛନ୍ତି, ଦୁର୍ଜୟ ରାମ ହମ ମନା ଭଗବାନ ଏକା ସୁନ୍ଦର କହିଲେ, ଯେତେ ଦୁର୍ଜୟ ବସ୍ତୁ ଅଛି କ'ଣ ଦୁର୍ଜୟ ମାନେ କ'ଣ, ଜୟ କରି ହବନି ତା ଭିତରେ, ମୁଁ ହଉଛି ମନ, ଭଗବାନ ନିଜେ କହିଦେଉଛନ୍ତି, ଆଉ ଯେତେ ଦୁର୍ଜୟ ବସ୍ତୁ ମନ କେବେ ମାନିବନି ଗୋଟେ ଜିନିଷ, ଆଉ ଲୋକ କହୁଥିଲେ ମୋ ମନ ତ ମାନୁନି, ଆଉ ସେ କ'ଣ ମନ ମାନୁନି, ସେ କୋଉଠି ଅଛି କଣ କଥା ମାନିବତେନି ସିଏ ଆଉ ବେଳେବେଳେ ସେ ଛୁଆମାନେ ସବୁ ରାଗିଗଲେ ମୁଁ ତ ମାନିବିନି କାହାକୁ ଆଉ କୁହନ୍ତିନି ମୁଁ କାହାକୁ ମାନିବିନି କଣ କାହାକୁ ମାନିବୁନୁ ତୁ କିଏ ସେ ଦୁର୍ଜୟବାସୀ ତାକୁ ଆଉ କେହି ପାରିବେନି ତାକୁ କେବଳ ଗୋଟିଏ ଏଇ ଭଜନ କରିବା ପାଇଁ ଯିବା ଆତ୍ମା କେବଳ ଜଣେ ଗୋଟିଏ ଚାନ୍ସ କିଏ ଏଇ ସାଧୁଙ୍କର କୃପା ସେଥିପାଇଁ ଯଦି ଯଦୃଚ୍ଛା ତୁମର ଗୋଟେ ଭାଗ୍ୟକ୍ରମେ ଯେମିତି ପ୍ରଭୁପାଦଙ୍କର ସଙ୍ଗ ପାଇଗଲେ ବିଦେଶୀ ଭକ୍ତମାନେ ଏଇ ଯେଉଁ ଆମର ପ୍ରଭୁପାଦଙ୍କ ଶିଷ୍ୟମାନେ ଯେଉଁ ସବୁ ଆମ ଭାରତୀୟମାନେ ଯେଉଁମାନେ ସବୁ ବିଦେଶରେ ଥିଲେ ଯଦୃଚ୍ଛା ଗୋଟେ ହେଇଗଲେ ନା ଏମାନେ କ'ଣ ଜାଣିଥିଲେ କି ପ୍ରଭୁପାଦଙ୍କୁ ଭେଟିବେ ବୋଲି ଏମାନେ ଥିଲେ ପାଠ ପଢ଼ିବା ପାଇଁ ସେଟାକୁ ଯଦୃଚ୍ଛା କୁହାଯାଏ ଯଦୃଚ୍ଛା ମାନେ ଭଗବତୀ ଇଚ୍ଛା ଆକସ୍ମିକ ଭାବେ ଭେଟିବା ଆଉ ଯୋଜନା କରିକି ତୁମେ ସାଧୁକୁ ଜାଣିବ ସେଠି ତୁମର ବୁଦ୍ଧିଟା କାମ କରୁଛି ଆଉ ଏଇ ସାଧୁଟା କେମିତିଆ ଦେଖିବା ତା କଥାଟା ଶୁଣିବା କ'ଣ ଖାଉଛି କେମିତି ରହୁଛି ସେଇଟା କ'ଣ ତୁମର ତ ବୁଦ୍ଧିଟା ପୁଣି କାମ ତୁମ ମନଟା ତ ପୁଣି କାମ କଲା ଆଉ ତୁମେ କ'ଣ କେଉଁ ଯୋଜନାରେ ଚାଲିବ ହବନି ସେ ଯଦୃଚ୍ଛା ସେଥିପାଇଁ ସେମାନଙ୍କର ଦେଖ ଭାଗ୍ୟ କେମିତିକା ଫଟାଫଟ ଫଟାଫଟ ସବୁ ପୁରା ଲାଗିକି ତାଙ୍କର ଗୋଟେ ଆସକ୍ତି ଗୁରୁଙ୍କ ପ୍ରତି ରହୁଛି ନା କେବେ ବି ବଦଳି ଯାଉଛି କେଉଁ ପ୍ରଭୁପାଦଙ୍କ ସେ ଆଜି ମିଶନ ଛାଡ଼ିଦେଲେ ପ୍ରଭୁପାଦ ନାଁ କଲେ ସେ ଝୁଙ୍କି ପଡ଼ିବେ ଏସବୁ ଯଦୃଚ୍ଛା ପାଇଥିଲେ ଏସବୁ ଜିନିଷ ସବୁ ଯଦୃଚ୍ଛା ଭଗବତ କୃପାରେ ପାଇଥିଲେ ଭଗବତ ଇଚ୍ଛା ଆଉ ସବୁବେଳେ ତ ସେମିତି ସାଧୁ ଆସନ୍ତିନି ସେଭଳିଆ ସାଧୁ ତ ସାଧୁଙ୍କର ଦୁର୍ଲଭ କିନ୍ତୁ ତାଙ୍କର ଯେଉଁ ମିଶନ ରଖି ଦେଇଗଲେ ତାଙ୍କର ଯେଉଁ ସଂସ୍ଥା ରଖି ଦେଇଗଲେ ତାଙ୍କର କୃପା ଦୃଷ୍ଟି ତାଙ୍କ ଘରଟା ଏଇଟା ଆଉ ତାଙ୍କ ଘରେ ଆଉ ତାଙ୍କ ଘରେ ଜଣେ ତ ତୁମେ ଆସିକି ରହିବ ଆଉ ସେମାନେ ତ ସବୁବେଳେ ଭଗବାନଙ୍କ ନିତ୍ୟଳୟରେ ଅଛନ୍ତି କୃପା ଦୃଷ୍ଟିଟା କରି ସେଇ କୃପାଟା ପାଇଲେ ତୁମେ କେବଳ ଗୋଟିଏ ଚାନ୍ସ ଜୀବାତ୍ମାକୁ ନହେଲେ ମନଟା ତୁମକୁ ଠକେ ଠକେ ଟାଉଟର ଭଳିଆ ହଇରାଣ କରିବ ହାଏ ବାହାନା କରାଦେବ ଏ କାମ ଅଛି ସେ କାମ ଅଛି କ'ଣ ଠାକୁରଙ୍କୁ ଡାକିବି ମୋର କ'ଣ ଇଚ୍ଛା ନାହିଁ ମୋର ଇଚ୍ଛା ଅଛି ଡାକିବା ପାଇଁ ମୋର ତ ଝମେଳା ହେଇଗଲା ଆଉ ମୋତେ ଭଗବାନ ସାହାଯ୍ୟ କରୁନାହାନ୍ତି ଆଉ କେଉଁଠୁ କେଉଁଠି ସିନା କିଛି ହେଲେ ହବ ପୁଅଟା ଚାକିରି କରୁନି ଝିଅଟା ବାହା ହଉନି ନା କ'ଣ ଭାବିଲୁ ସେ କେତେ ବାହାନା ଗୋଟେ ମନ କରୁଛି ନା ନା କ'ଣ ଆଉ ଯେତେବେଳେ ସଂସାର ସର ଛାଡ଼ିବା ବେଳେ ହବ ଯେତେବେଳେ କାହାକୁ ବାହାନା କରିବ ମଣିଷ କ'ଣ ବୁଝିପାରୁଛି ସେଟା ବୁଝିପାରୁନି ମୋର ଏଇଟା ଗୋଟେ ରହୁଛି କାମଟା ଛିଡ଼ିଗଲେ ଗୋଟେ ଯାଆନ୍ତା କିନ୍ତୁ କ'ଣ ଛିଡ଼ିବ କ'ଣ କିଛି ଛିଡ଼େ ନା ସଂସାର ସଂସାର କିଛି ନାହିଁ ସଂସାର ହେଉଛି ଅଡ଼ୁଆ କେଶ ଅଡ଼ୁଆ ବାଳ ଯା ସ୍ତ୍ରୀ ଲୋକମାନେ ମାଆମାନେ ସବୁ ଆମେ ଛୁଆଟି ବେଳେ ଦେଖିଛୁ ସେ ମାଆମାନେ ସବୁ କୁଣ୍ଡେଇବେ ସନ୍ଧ୍ୟାବେଳେ 4 ପୂର୍ବରୁ କୁଣ୍ଡେଇବେ କୁଣ୍ଡେଇକି ଥୁକାର ଗୋଟେ ପକେଇକି ରଖନ୍ତି ଚାଉଳ ଖୋଜିଦିଅନ୍ତି ମୁଁ ପଚାରେ କାହିଁ ଥୁକାର ମୁଁ ଛୁଆଟି ବେଳେ ସବୁ ଜିନିଷ ପଚାରେ ଏଠି ଥୁକାର କାହିଁ ପକଉଛୁ ନା ନା ସ୍ତ୍ରୀମାନଙ୍କର କେଶକୁ ସବୁ ନେଇ ଗୁଣି କରିଦିଅନ୍ତି ସେଥିପାଇଁ ଏ ଥୁକାର ପକେଇଲେ ଆଉ ହବନି ସ୍ତ୍ରୀମାନେ କପଡ଼ା ବି ଆଗରୁ ସବୁ ତାକୁ ହଇରାଣ କରନ୍ତି ବଦମାସିଆ ଲୋକ ଅଛନ୍ତି ସବୁ ତାଙ୍କ କପଡ଼ା ବି ଅଲଗା ଜାଗାରେ ଶୁଖେଇବେ ତାଙ୍କ କେଶ ବି ଅଲଗା ଜାଗାରେ ପକେଇବେ ଆଉ ନହେଲେ ସେ କେଶଟା ସେ ମା ଯେଉଁ କେଶଟାକୁ ଗୋଡ଼େଇକି ଚାଳରେ ଖୋସିଦେଲା ତୁମେ ତାକୁ ଆଣି ଖୋଲିବ ଖୋଲ ଦେଖିବା କେଶଟାକୁ ତୁମେ ଶିଖା ଗଣ୍ଠି ପଡ଼ିଗଲା ବେଳେ ଖୋଲୁ ନେଇ ଅଡ଼ୁଆ ଅଡ଼ୁଆ କେଶକୁ କ'ଣ ବୁଝିବାକୁ ବୁଝିବା ଯିବ ଅଡ଼ୁଆ ବାଳଟା ଯେଉଁଟା ଅଡ଼ୁଆ କେଶଟା ତାକୁ ଖୋଲିବ ହବ ସଂସାରଟା ସେଇଆ ସେମ୍ ସନ୍ଦେହ ତୁମେ ମନ ଏଇଟା ମନ ଏଇ ଟାଉଟ୍ରି କରିକି ତୁମକୁ ପକେଇକି ରଖିବ ଗୋଟେ ବାହାନା କରିଦେବ ମୋର ଏମିତି ହେଉଛି ମୋର ସେମିତି ହେଉଛି ଏମିତି କଲେ ହେଇଥାନ୍ତା ଏ ଜାଗା ରହିଲେ ଭଲ ହବ ଏମିତି କଲେ ଭଲ ହବ ଏଇଟା ଭଜନ କଲ କିଏ ରେ ତୁ ଭଜନ କ'ଣ ତୋ କ'ଣ ତୁ କାମ ମନର ଚାକର ମନ ସନ୍ଧ୍ୟା ଗୁଡ଼ାକ କାହିଁ ମନଟା କ'ଣ ତୁ ଏଥିପାଇଁ ଡିଷ୍ଟିଙ୍ଗସ୍ କରି ତୁମେ ଜାଣିପାରୁନ ମନ କିଏସ୍ ଜୀବାତ୍ମା କିଏସ୍ ଆଉ ମନ ତୁମ କେତେ ତ ଜୀବନ ଠକି ସାରିଲାଣି ଏଇ ଜନ୍ମରେ ବି ଠକି ସାରିଲାଣି ତାକୁ ତୁମେ ତୁମକୁ ସେ ତା ସ୍ୱର ଗୁଡ଼ାକ ତୁମେ ଜାଣିପାରୁନ ସେଥିପାଇଁ ତାକୁ ଜଣେ କେବଳ ସାହାଯ୍ୟ କରିପାରନ୍ତି ଏ ଯଦୃଚ୍ଛା ଯଦି ଭଗବାନ ସାଧୁଙ୍କୁ ମିଳିଗଲ କିମ୍ବା ସାଧୁଙ୍କର କୃପାଟା ପାଇଲ ଜୀବାତ୍ମା ସେଥିରେ ଗୋଟେ ବଳ ପାଏ ତା ଷ୍ଟ୍ରେଙ୍ଥ ପାଏ କାହିଁକି ନା ଜୀବାତ୍ମାକୁ ଠକଉଥିଲା କିଏ ମନ ବର୍ତ୍ତମାନ ଜୀବାତ୍ମା ତାହେଲେ ପାଇଗଲା ଚିନ୍ମୟ ଶକ୍ତି କାହା ପାଖରୁ ସାଧୁଙ୍କ ପାଖରୁ ସିଏ ବର୍ତ୍ତମାନ ମାୟାକୁ ପିଛନ ରଖି କୃଷ୍ଣ ପାନେ ଚା ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମତା ସବୁ ଲେଖିଦେଇଗଲେ ନା ତୁମେ ଯଦି ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ଗୁଡ଼ା ନ ଜାଣିବ ଏଇଟା କ'ଣ ସେଣ୍ଟିମେଣ୍ଟ ଜିନିଷଟା ଆମେ ସବୁ ଯେ କୁହନ୍ତି ଗଞ୍ଜେଇ ଖାଇ କହୁଛୁ ନା କ'ଣ ବେପା ଏଇଟା ହବନି ତୁମକୁ କାନ୍ଦିବାକୁ ପଡ଼ିବ ସେ ଲେଖିଲେ ନା ସେଥିରେ ଯୋଗଦାନ ଲେଖିଲେ ନା ବ୍ରହ୍ମାଣ୍ଡ ପ୍ରଭୃତି କୌଣ ଭାଗ୍ୟବାନ ଜନ ସାଧୁସଙ୍ଗେ ନିଜ ତତ୍ତ୍ୱ ଅବଗତ ହେବ ତୁମେ କ'ଣ ତୁମର କ'ଣ ଜିନିଷ ତୁମେ କେତେ ପରଫେକ୍ଟ ଲୋକ ସେଇଟା ତୁମେ ଲେଖି ଜାଣିନ ସାଧୁସଙ୍ଗ ଘର ଜାଣିବ ସାଧୁ ନିଜେ ତତ୍ତ୍ୱ ଜାଣିବାର ସଂସାର ନା ଚାହେ ଯେତେବେଳେ ନିଜ ତତ୍ତ୍ୱଟା ସାଧୁ ପାଖରୁ ଜାଣିବ ସେ ଆଉ ସଂସାର ଚାହିଁବନି ଆଉ ଏ ସଂସାର ମୋତେ ଭଲ ଲାଗୁନି ମୁଁ ଏଠି ସାଧୁପତ୍ର ନା ରହିବନି କ'ଣ ତୁମେ କେଉଁଠୁ ରହିବ କେଉଁଠୁ ଘର ତ ଛାଡ଼ିନ ଏଇଠି ଆଉ ମଠକୁ ଆସିପାରୁନ ଆଉ ରହିବିନି ସଂସାର ଖାଲି କହିଲେ ପାଳିକି ସେ ଶ୍ରୀପାଳିଆ ଭଳିଆ ଧରି ପକଉଛ ସେ ପାଳିଆ ତାର ଥିବ, ସେ ପାଳିଆ କଣ ସେଟା ଘାଣ ମୁହଁରୁ ବାହାରୁ ବାହାରୁ ଧରି ପକେଇବ ଫଟକିଣି, ସେଥିରେ ରହିବିନି କଣ, ଛାଡ଼ିବାକୁ ପଡିବ କି ନାହିଁ ମୋତେ ଆଗେ କୁହ, ରହିବା ଆମେ ଆମେ ଇଚ୍ଛା କଲେ କଣ ଗୋଟେ ଦିନ ରହିପାରିବେ କି, ଶରୀରଟା ଯିବ କି ନାହିଁ ଯିବ, କିନ୍ତୁ ଶରୀର ଯିବ ପୂର୍ବରୁ ଶରୀରଟା ଆମକୁ ଗୋଟେ ଆଉ ଗୋଟେ ଶରୀର ଦେଇଦେଇକି ପଳେଇବ, କିଛି ଗୋଟେ କାମନା ରହିଗଲା ପୁଣି ଗୋଟେ ଶରୀର ମିଳିବ, ଆଉ ସେ ଶରୀରଟା ପୁଣି ଗୋଟେ ଦୁଃଖର କାରଣ, ବଡ଼ ଶରୀର ମାନେ ତ ଏଇଟା ଗୋଟେ ଆଉ, ସେଥିପାଇଁ ସେ ଏଇଟା ଲେଖିଲେ ବା ସାଧୁସଙ୍ଗେ ନିଜ ତତ୍ତ୍ୱ ଅବଗତ ହ, ସାଧୁସଙ୍ଗେ ନିଜ ତତ୍ତ୍ୱ ଜାଣିବା, ଆରେ ମୁଁ ଭଗବାନଙ୍କର ଦାସ କ'ଣ ଧନ୍ଦାରେ ମୁଁ ପଡ଼ିଗଲି, ନିଜ ତତ୍ତ୍ୱ ଜାଣିବାର ସଂସାର ନା ଚାଏ କେନେ ବା ଭଜିଲୁ ମାୟା କରେ ହାଏ ହାଏ, ସଂସାର ତାହେଲେ ଆଉ ଚାହିଁବନି, ଆଉ ମୁଁ ସଂସାର ରହିବିନି, ଇଏ ସେ ରାଗିକି ଘରେ ରାଗିଗଲେ ଜାଣିଛ ନା କହିଲୁ, ଆଜିକାଲି ରାଗି କିଏ ଯାଉଛି, ଆଜିକାଲି ରାଗି କିଏ ଯାଉନାହାନ୍ତି, ଆଗରୁ ସବୁ ରାଗିବା ମୁଁ ଦେଖିଛି, ଡେଲି ହେରି ରାଗି ତା ବୁଢ଼ା ପଳିଗଲା ରେ ହେବିଲରେ ସେ ଯାଉ ତାକୁ ଗୋଡ଼େ, ଯିଏ ଯିବା ଲୋକ ସେ କହିବ, ଯିଏ ହାଲା କରୁଛି ମୁଁ ଯାଉଛି ସେ ଯିବନି, ଯିବା ଲୋକ ସେ ତାର ପଳେଇବ, ଏ ମୁଁ ଯାଉଛି ଏ ମୁଁ ଯାଉଛି, ସେଠି ତାକୁ ଅଟକଉଥିବେ, କେଉଁଟା ଧରିକି ସବୁ ଅଟକଉଥିବେ, ସେ ଗୋଟେ ଆମର ଛୋଟ ପିଲା ମୋର ମନ ଅଛି, ସେ ଗୋଟେ କୁଆଡେ ଗୋଟେ ଗାଁ ଥିଲା, ସେ କହିବେ କହିବେ ସେ ଗାଁର କୁଣିଆ କଥା କୁହନି, ତୁମେ ରହୁନା, ଯିଏ ଯାହାକୁ ଅଟକେଇବାର ଅଛି ତାର ଏଇଠି ଗଣ୍ଠିକି ଧରିବ କି ତୁମେ ଭାବିଲେ, ସେ ଯାଉଛି ଏମିତି ରହୁନା, ତାମାନେ କ'ଣ ଏଇଠି ରହିବା ମାନେ ତାକୁ ଧରି ପକେଇଲେ ସେ ହାତକୁ ରହିଲା, ଇଏ ତୁମେ ଗଣ୍ଠିଟାକୁ ଧରିବ, ଇଏ ଚାଲିଲା କି କାମ, ସଂସାରକୁ ମୁଁ ରହିବିନି, ସଂସାରକୁ ରହିବିନି, ଆଉ ମୋର ଛୋଟ ମା ଛୋଟ ପିଲାବେଳେ ମୋର ମା ଯେତେ ଜିନିଷ ମୋତେ ଶିଖେଇଛି, ଯେତେ ସବୁ କଥା କହିଛନ୍ତି, ସେ ବହୁତ ବଡ଼ ସଂସ୍କାରୀ, ବହୁତ ବଡ଼ ସଂସ୍କାରୀ, କାରଣ ତାଙ୍କ ପିତା ଥିଲେ ସେମିତିକା, ସେ ରାମାୟଣ ସବୁବେଳେ ରାମାୟଣ ପଢ଼ନ୍ତି, ସବୁ ସମୟରେ ରାମାୟଣ ପଢ଼ନ୍ତି, ଆଉ ସବୁବେଳେ ତାଙ୍କ ମୁଖରୁ ଇନଷ୍ଟ୍ରକ୍ସନ୍ ବାହାରେ, ବହୁତ ମର୍ଯ୍ୟାଦା, ଆଉ ସେ ଆମର ମା ମୋତେ ସବୁ ଛୋଟ ପିଲାବେଳେ ସବୁ ଯେତେବେଳେ ଢଗ ସବୁ କହିବେ, ଏ ସଂସାର କଥାରେ କୁହନ୍ତି, କାନ୍ଦୁଛି ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଛି, ସେ ଢଗ କରି କହିବେ, ସେ କାନ୍ଦିବାର କ'ଣ ମୂଲ୍ୟ ଅଛି, ମୁଁ ଏଣେ କାନ୍ଦୁଛି ଏଣେ ଲୋକ କ'ଣ କ'ଣ କଷ୍ଟଟା ପାଉଥିବ, ପୁଣି ଘର କାମଟା କରୁଥିବ, ନାଳି ଗୋଲଜ କରୁଥିବ, ସବୁ କରୁଥିବ, ସଂସାର ଗତିଟା ହେଉଛି ଏଇଆ, ଲୋକ କଷ୍ଟ ପାଉଛି କିନ୍ତୁ ଆସକ୍ତିଟା ଛାଡ଼ିପାରିବ, ସେଇଟା ଆମେ ଆମେ ପଳେଇବୁ, କଷ୍ଟ ପାଇଲେ ଆମେ ପଳେଇବୁ ଠାକୁର ପାଖକୁ ପଳେଇବୁ, କେଉଁଠି ମଠ ଏ ମଠ ମନ୍ଦିର କାହିଁ ତୁମେ ଚିନ୍ତା କରୁଛ, ମୁଁ ପଚାରୁଛି ମଠ ମନ୍ଦିରକୁ ଲୋକ ଆସନ୍ତି କାହିଁକି, ଭଗବାନଙ୍କ ସେବା କରିକି ଭଗବାନ ପାଖକୁ ଫେରିଯିବା ପାଇଁ, ମଠ ମନ୍ଦିରକୁ ଆସନ୍ତିନି, ଘର ଛାଡ଼ିଦେବି ଘର ସମସ୍ୟା ଅଛି, ମଠ ମନ୍ଦିର ଆରାମସେ ରହିବି, ଏଇଟା ଗୋଟେ ଭୁଲ ଫିଲୋସଫି, ଯିଏ ହଉ ସିଏ ଦୌଡ଼ିକି ପଳେଇ ଆସୁଛି କେଉଁଠିକି, ମଠ ମନ୍ଦିର ଘର ଅସୁବିଧା ହେଲା କି ଘର ଅସୁବିଧା, ମଠ ମନ୍ଦିର ପୁଣି କ'ଣ ହବ, ମଠ ମନ୍ଦିରକୁ ଲୋକ ଆସନ୍ତି ଭଗବାନଙ୍କ ଭଜନଟା ଶିକ୍ଷା କରିକି ପ୍ରଭୁଙ୍କ ପାଖକୁ, ଆଉ ତୁମ ଘରେ ସମସ୍ୟା ହେଉଛି ମଠ ମନ୍ଦିର ଆସିକି ରହିବ, ଏଇଟା ଏଇଟା ଗୋଟେ ସେବା କେନ୍ଦ୍ର, ଆଉ ଏଠି ପୁଣି ଏଠି ଇଏ କିଏ କ'ଣ ଏ ଜାଗା କ'ଣ ହବ, ଏଇଟା କ'ଣ ହସ୍ପିଟାଲ, ଲୋକ ତ ଏଇଟା ବୁଝୁନି ନା, ସେ ଯିଏ ଯାହା ଚାଲ ମନ୍ଦିରକୁ ପଳେଇବା, ସେ ଲୋକଟା ହଉ ମଠକୁ ପଳେଇବି ଯାଇ ଯାଇ ରହିବି, କି ମଠକୁ ପଳେଇ କ'ଣ ରହିବୁ, ଏଇଟା ଘର ଅସୁବିଧା ହେଲା, ଆଉ ସତରେ ବି ଭଗବାନ ସାଧୁମାନେ ଜାଣିଛନ୍ତି ଜୀବନ ଆଶ୍ରୟ ପାଇଁ କ'ଣ କରାହବ, ଯେଉଁଟା ମାନେ ଯେତେବେଳେ ନ ରହିପାରୁଛି ସେ ଆସି ଭଗବାନ ପାଖରେ ପଡ଼ିକି ରହୁ ଟିକେ ଜନ୍ମରେ କିଛି ନହେଲେ ପାଉ, କିନ୍ତୁ ମଠ ମନ୍ଦିର ରହିବାର ଉଦ୍ଦେଶ୍ୟ ଭଲରେ ନୁହେଁ, ସାଧାରଣ ଆମର ଗୋଟେ ଭ୍ରମ ଜ୍ଞାନ, ମଠ ମନ୍ଦିର ମୁଁ ରହିଲେ ମୋର ଭଲର ମୋର ଆଉ କିଛି ସଂସାର କଷ୍ଟଟା ଆଉ ରହିବନି, ଏଥିପାଇଁ ଲୋକ ଆରେ କୃଷ୍ଣ ଏଠି ବା ଜୀବ ଭଲରେ କେମିତି ରହିବ, ତାର କର୍ମଫଳଟା ଯେତେବେଳେ ଅଛି ତ ମଠ ମନ୍ଦିରରୁ ଯୋଉଠି ରୁହ, କର୍ମଫଳଟା ଭଜନରେ ଯିବ, ଭଜନ କଲେ କର୍ମଫଳଟା ଯିବ, ନହେଲେ ଯିବନି, ତୁମେ ମଠ ମନ୍ଦିର ରହିକି ଘରେ ରୁହ, ଆଉ ଦୁଃଖ କେଉଁଠି ଚାଲିବ, ଭଲ ରହିବ କେଉଁଠି, ସେ ମଠ ମନ୍ଦିର ରହିଲେ ଲୋକଙ୍କର ଝଗଡ଼ା ହୁଏ, ସେ ବୁଝିପାରନ୍ତି ତା କାରଣଟା କ'ଣ, ଭକ୍ତ ହେଲେ ବି ଝଗଡ଼ା କରନ୍ତି, ଭକ୍ତ ହେଲେ ବି ଗୋଳମାଳ ତାଙ୍କର ଝଗଡ଼ା ତାଙ୍କ ଡିସଏଗ୍ରିମେଣ୍ଟ ଏସବୁ ଜିନିଷ କାହିଁ କରନ୍ତି, ସେ ବୁଝିପାରନ୍ତି ମୋର କର୍ମଫଳଟା ଅଛି, ମଠ ରୁହ ଘରେ ରୁହ ତୁମେ ଯେଉଁଠିକି ଯାଅ, ଭଜନଟା କର, ଭଜନ ତୁମକୁ ସାହାଯ୍ୟ କରିବ, ମଠ ମନ୍ଦିରରେ ଫେଭରେବୁଲ ଜିନିଷଟା ସବୁ ରହିଛି, କେଉଁଥିପାଇଁ ଭଜନ କରିବା ପାଇଁ, କର୍ମଫଳ ଖଣ୍ଡନ କରିବା ପାଇଁ, ଏମିତି ନାହିଁ ଯେ ସଂସାର ଭାରି କଷ୍ଟ, ବାହା ଚୁରା ହେଲେ ଭାରି ଝମେଳା, ଘର ଦ୍ୱାର ଭାରି ଝମେଳା, ମଠକୁ ପଳେଇ ଆସିବେ, ମଟର କ'ଣ କରିବେ ନା, ସେ ବରଣ ଡାଲମା ଖାଇକି ମଟର ଖାଇକି ଖଟର ଶୋଇବି, ଆଗରୁ ଯେଉଁ ଲୋକମାନେ କୁହନ୍ତି, ଇ ବାବା ଗୋଡ଼ିଓ ଗୋଡ଼ିଓ ଆଶ୍ରମରେ ସେସବୁ ଜିନିଷ ନାହିଁ, ଏଠି ଅହରାତ୍ରି ସଂକୀର୍ତ୍ତନ, ଅହରାତ୍ରି ସେବା, ଏଠି ବିଶ୍ରାମ ନାହିଁ, ଏଠି ବିଶ୍ରାମ କିଛି ନାହିଁ। ତେଣୁ କେଉଁ କଥାରେ ମୁଁ ଠିକ ପଳେଇ ଆସିଲି, ଜୀବାତ୍ମା ସେଇ ଜଗଦାନନ୍ଦ ପଣ୍ଡିତ କଥା କହୁଥିଲି, ନିଜ ତତ୍ତ୍ୱ ଜାଣିଆର ସଂସାର ନାଚା କେନେ ବା ବଜିଲୁ ମାୟା କରେ ହାଏ। ନିଜ ତତ୍ତ୍ୱକୁ ଜାଣିକି ଆଉ ସଂସାର ଇଚ୍ଛା କରିବନି, ଆଉ ଖାଲି କାନ୍ଦିବ କାହିଁକି ଏତେ ଦିନ ବେକାର ଜୀବନ ନଷ୍ଟ କରିଦେଲି ଯେଉଁ ସ୍ତ୍ରୀ ପୁତ୍ର କନ୍ୟା ଧନରେ, ତାପରେ କାନ୍ଦିବ, ତାପରେ କାନ୍ଦେ ନା ଯିବ ଆଉ କେନ୍ଦେ ବୋଲେ ଓ ହେ କୃଷ୍ଣ ଆମି ତବ ଦାସ ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ। ବସ ଜୀବନ ସର୍ବନାଶ ହେଇଗଲା, ମୁଁ ଆପଣଙ୍କୁ ଚରଣ ଛାଡ଼ି କାନ୍ଦି ଖାଲି କାନ୍ଦିବ ଦିନ ରାତି ଆଉ। ସାଧୁପୁତ୍ର ତତ୍ତ୍ୱ ନ ଜାଣିଲେ ସେ କାନ୍ଦିପାରିବ, ସେ ଡାକିପାରିବ, ଭଜନ ହେବ, ଏଇଟା ଭଜନ ତୁମେ ଯେଉଁଟା କରୁଛ, ତୁମର ଯୋଜନା କିଛି ରହିଛି, ତୁମେ ସେଇଟା ଫୁଲଫିଲ୍ କରିବା ପାଇଁ କୃଷ୍ଣଙ୍କୁ ଡାକୁଛ। ମୋର ସଂସାର ବାହାରିବା ପାଇଁ ଇଚ୍ଛା ହେଉଛି, ପ୍ରଭୁଙ୍କୁ ପାଇବା ପାଇଁ ଇଚ୍ଛା ହେଉଛି, ଭଗବାନ ସୁଖ କଥା ଇଚ୍ଛା ହେଉଛି। ଆଉ ଧର୍ମ ଦୃଷ୍ଟିରେ ଲୋକ ଯେମିତି ଧର୍ମ ସେ ଯେଉଁ ଆମର ନାଁ ଦିଗ ଅଲଗା ଏସବୁ ସେ ଯୁଦ୍ଧଗୁରୁ ଭୟଗୁରୁ ଦେଖା ନାହିଁ, କ'ଣ ହେଲା ପାଞ୍ଚଟା ପନ୍ଦର ହେଲା ରେ ନା ବସ ବୁଡ଼େ ବସ ବୁଡ଼େ, ତାଙ୍କ ଭେତନ ଭେତନ ବାଡ଼େଇ ଦେବେ, ତାପରେ ଶହେ ପୁଣି ସକାଳ ଟିକେ ବାଡ଼େଇ ଦେଲେ, ପୁଣି ଗଲେ ସକାଳ ଯା ଭାଗା ହେଲେ ତାଙ୍କର, ସେ କ'ଣ ଆନୁଷ୍ଠାନିକ ଭାବରେ ସବୁ କରାହେଉଛି, ଧର୍ମର ରହସ୍ୟ କିଛି ଜଣା ନାହିଁ। ଆଉ ମୁଁ ତ କରିବି ଏଇଟା ଆମର ସେଭଳିଆ, ତାର ଯଦି ରହସ୍ୟଟା ତୁମେ ବୁଝୁନ, ମୁଁ ଭଗବାନଙ୍କର ଭକ୍ତ କାହିଁକି ହେଇଛି, ସାଧୁ ଜଣ ଆସିକି 77 ସେ ଜିନିଷ 72 ସେ ଜିନିଷକୁ ସେ କହିକି ଯାଉଛନ୍ତି, ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଭଗବାନ ପାଖକୁ ପଳାଅ, ଭଗବତ ଧାମକୁ ଯାଅ। ସେଥିରେ କିଛି କମ୍ପ୍ରମାଇଜ୍ ପ୍ରବୋଧ କରୁନଥିଲି, ସବୁବେଳେ କହୁଥିଲେ ଏଇଟା ଏଇଟା ନେଷ୍ଟି ପ୍ଲେସ୍, ଏଇଟା କିଛି ଦରକାର ନାହିଁ, ଏଠି ସବୁ ଜିନିଷ ବେକାର, ଚାଓ ଭଗବାନ ଭଗବାନଙ୍କ ସେବା କର, ଚାଣ୍ଡ ହରେ କୃଷ୍ଣ, ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଭଗବାନ ପାଖକୁ ପଳା। ଆମର ମୁଖ୍ୟ ଉଦ୍ଦେଶ୍ୟ ଏଇଟା, ଆମେ ଆନୁଷ୍ଠାନିକ ଭାବରେ ଖାଲି କଲେ ହବନି, ଆମର ଉଦ୍ଦେଶ୍ୟ ହେଉଛି ତତ୍ତ୍ୱ ଶ୍ରବଣ କରି ସାଧୁ ପାଖରୁ, ଆଉ ସଂସାର ରହିବାକୁ ଇଚ୍ଛା ହବନି, ସଂସାର ନା ଚା, ତାପରେ କାନ୍ଦିବ କେନେ ବା ଭଜିଲୁ ମାୟା କରେ ହାଏ ହାଏ, କେନ୍ଦେ ବୋଲେ ଓ ହେ କୃଷ୍ଣ ଆମି ତବ ଦାସ ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ। କାନ୍ଦିକି ସେ ଡାକିବ, କୃଷ୍ଣ ମୁଁ ତୁମ ଚରଣ ଛାଡ଼ିକି ସର୍ବନାଶ ମୋର ହେଇଯାଇଛି, ସବୁ ନଷ୍ଟ ହେଇଯାଇଛି। ଆଉ କାକୁତି କରିବା କୃଷ୍ଣ ଡାକେ ଏକବାର, କୃପା କରି କୃଷ୍ଣ ତାରେ ଛଡ଼ାମେ ସଂସାର। କାକୁତି ଡାକିବା ଗୋଟେ ଅଲଗା, କାକୁତି ଗୋଟେ ଅଲଗା, କାକୁତି କ'ଣ ହେଲୁ କୁହନି, କାକୁତି ମିନତି ହେଉଛି ଭାଇ, ଦେଖ ଜାଣିଛ କାକୁତି ମିନତି କ'ଣ, ଆଜିକାଲି କାକୁତି ମିନତି ନାହିଁ, ସବୁ ତ ଗର୍ବୀ ହେଇଗଲେଣି, କାକୁତି ମିନତି କୁଡ଼ି ହେଉଛି ଏ ଛୁଆଟି ବେଳେ ମୋର ମନ ଅଛି, ଏ ଯେଉଁ ବର୍ଷା ଦିନ ହେଇଯିବ, ବର୍ଷା ଦିନ ହେଇଗଲା କାମ ମିଳିବନି, ରୁଆ ପୋତା ସରିଲେ କ'ଣ ଝିଅ କାମ, ସେତେବେଳେ ତ ରୁଆ ପୋତା ନଥିଲା, ସେତେବେଳେ ଯେଉଁ ହଳ କ'ଣ ବୁଣା ହେନ, ଏଇ ଚତୁର୍ମାସେ 4 ଗରିବ ଲୋକଙ୍କର ଭାରି ହଇରାଣ, କାମ ମିଳିବନି କିଛି, ଆଉ ସବୁ ତ ବସିଥିବେ ତାଙ୍କ ଧାନ ବୁଣି ଦେଇକି ଗଲେ କାମ ବସିବେ, ଆଉ ସେମାନେ କ'ଣ ଏ ଯେଉଁ କ'ଣ ଏଇଟା ସବୁ ଟାଣିକି ସବୁ ବାଳଙ୍ଗ ଫାଳଙ୍ଗ ଉପାଡ଼ି ଦେଲା ପରେ ଆଉ କିଛି କାମ ନଥିବ, 3 ସେମାନେ ଭାରି ହଇରାଣ ହୁଅନ୍ତି। ଶିଶୁ ଆସନ୍ତି ଆମର ଘରୁ, ମୋର ଭଲ ଅଛି, ସେମାନେ ଯେଉଁ କୋଟିପତି ହେଇଗଲେ, ଯେଉଁମାନେ ସବୁ ଆମ ଘରକୁ ଆସୁଥିଲେ, ଏବେ ମୁଁ ସେ ଯାଇଥିଲି, ତ ପଚାରିଲା ବେଳକୁ ସିଏ ସବୁ ବିଲ୍ଡିଂ କଲେଣି, ତାଙ୍କର ବାପା ତାଙ୍କ ଜେଜେ ଛୋଟ ଛୋଟ ପିଲା ଥିଲେ, ସେ ଆସିକି ତାଙ୍କ ସେ ଥାଏ, ସେ ଜଣେ ମା ତାର 4-5 ପିଲା ମୁଁ ନିଜେ ଦେଖିଛି, ମୋର ସବୁ ମନ ପଡ଼ୁଛି, ସେ ଆସି କହେ ବଡ଼ ମା ଟିକେ ଖୁଦ ଟିକେ ଅଛି ଦେ ଛୁଆ ଗୁଡ଼ା, ତୋ ସିଏ କହିବନି ମୋ ଛୁଆ ବୋଲି, ଏତେ ସୁନ୍ଦର ମୋତେ ଲାଗେ ସେ ଟ୍ରାଡିସନଟା ମନ ପଡ଼ିଲା ବେଳକୁ, ଆରେ କୁଆଡ଼େ ଗଲା ସେ ସଂସ୍କୃତି, ଭାରତବର୍ଷ କେତେ ସୁନ୍ଦର ମହାନ ସଂସ୍କୃତି, ଗୋଟେ ଗରିବ ଲୋକର କଥା ଶୁଣିଲା ବେଳକୁ ଭଲ ଲାଗୁଥିଲା, ମୋର ସେ ପୁରା ମନ ଲାଗେ, ତୋ ଛୁଆ ଗୁଡ଼ା ଉପାସ ରହିଯାଏ, ସେ ଆସି କହିବ ନାଇଁ ମା କହୁଛି ନାଇଁ 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 ଜାଣିଲା ନା, ତୋ ବଡ଼ ବାପା ଜାଣିଲେ ନା ମୋତେ ଗାଳି ଦେବ, ତୁ ଚାଳ ତୁ ନେଇଯିବୁ, କା ତୋ ପୁଅକୁ ପଠେଇନୁ କାମ କରିବା, ମୋତେ ସେ ଗାଳି ଦେଉଛନ୍ତି, ତୁମେ ମୋତେ ଜାଣିଛ, ତୋ ଛୁଆଟା ଉପାସ ରହିବେ ଭଲ ଲାଗିବ, ମୁଁ ଆଉ ବସିକି ରହିବି ଆଉ, ନହେଲେ ଚାଳ ଘଣ୍ଟ ଅଛି ଦେ ମୁଁ ପାଛୋଡ଼ି ଦେଇଯିବି, ଆଉ ସେ ଖୁଦ ଟିକେ ନେଇକି, ଚାଉଳ ପାଛୋଡ଼ିଲେ ଖୁଦ ବାହାରିବ, ଘର କିଏ ପାଛୋଡ଼ିବ, ତାଙ୍କୁ ସେ ଚାଉଳ ପାଛୋଡ଼ି ଦେବେ ଗରିବ ଲୋକ, ତାଙ୍କ ଖୁଦଟା ନେଇଯିବେ, ଆଉ ସେ ତାଙ୍କ କାକୁତି ବିନତିରେ ଦେଖିବ କେମିତି ଆସି କର, ବଡ଼ ମା ଟିକେ ଦେହ ତୋ ଛୁଆ ଗୁଡାକ, ସେ କେବେ କହିବେନି ମୋ ଛୁଆ ତୋ ଛୁଆ, ସେ କାହିଁକି ଏଇଟା କହୁଛନ୍ତି ତାଙ୍କ ହୃଦୟରେ, ଏଇଟା ବାସ୍ତବିକ ମୁଡ୍, ଗୋଟେ ଭକ୍ତ ଏଭଳି ପ୍ରାର୍ଥନା କରିବା ଦରକାର, ଏ ସଂସାର ତୁମର ତୁମେ ନିଭାଇବେ ପ୍ରଭୁ ସଂସାର ତୁମର, ବହୁତ ସୁନ୍ଦର ଭାବନା, ଭାରତୀୟ ଲୋକମାନଙ୍କର ଏତେ ସୁନ୍ଦର, ମୁଁ ଯାହା ଦେଖିଛି ଆଖିରେ ଇ ତ ଭାବିଲେ କ'ଣ ଏସବୁ କିଛି କିଛି ତାଙ୍କର ମନରେ ନାହିଁ, କିଛି ଜାଣନ୍ତିନି, ମାନେ ସଂସାର ଭିତରେ ଖାଲି ପଶିଗଲେ, ଆଙ୍କର କିଛି ମନରେ ନାହିଁ, ମୋର ସବୁ ମନରେ ପଡ଼େ ଛୋଟ ପିଲାବେଳେ କେତେ ସୁନ୍ଦର, ଗୋଟେ ଗରିବ ଲୋକକୁ ଦେଖିଲେ ନା, ଆମେ କଲେଜରୁ ସବୁ ପାଠ ପଢ଼ିକି ଆସିବୁ, ଯେତେବେଳେ ଘରକୁ ଫେରିବୁ ଆଉ +2 +3 ପଢ଼ିବୁ, ସେମାନେ ଗାଁ ଲୋକ ପଚାରି କ'ଣ ଆସିଲୁ ଭଲ ଅଛୁ ତ, ହଁ କ'ଣ ଭଲ ପାଠ ପଢ଼ୁଛୁ ତ, ହଁ ବଡ଼ ଘର ଛୁଆ ତୁ, ଆଉ ତାଙ୍କୁ ତୁମେ କଥା ନ ହବ, କଣ ଭଲ ଅଛ? ହଁ, ତୁ ବଡ଼ ଘର ପିଲା, ତୁମେ ଆମକୁ ଆଉ କଣ ପଚାରିବୁ? ସେମାନେ ଏମିତି କଥା ଆଶା କରିବେ, ତୁମକୁ ଖରାପ ଲାଗିବ? ମାନେ ଗୋଟେ ବଡ଼ ଘର, ଗୋଟେ ଗରିବ ଲୋକଟା ବି ତୁମକୁ ଶିଖେଇ ଦଉଥିଲା, ଆଜିକାଲି କିଏ କାହାକୁ ପଚାରୁଛି? ତମ ଗାଁରେ କିଏ ଓହ୍ଲେଇଲା? ତମେ ସେ ମଲା କିଏ, ସେ ରାସ୍ତାରେ ଗଲା କିଏ, କିଏ କାହାକୁ ପଚାରୁଛି? ନା ଆଇଏଏସ୍ ଅଫିସର କିଏ ପଚାରୁଛି? ନା ପିଅନ୍ କିଏ ପଚାରୁଛି? ସେଇଟା ସଂସ୍କୃତି ଗୋଟେ ବହୁତ ସୁନ୍ଦର ସଂସ୍କୃତି ଥିଲା। ଏ ଯୋଉ ସବୁ ସେଗୁଡ଼େ ମୋର ଗୋଟେ ଗରିବ ପିଲାଟେ ସାଙ୍ଗ ଥାଏ, ଆଉ ଘରେ ସବୁ ବିରକ୍ତ ହୁଅନ୍ତି, କାହିଁକି ସେଗୁଡ଼ା ମୂର୍ଖ ଗୁଡ଼ାଙ୍କ ସାଙ୍ଗରେ ସବୁ ସାଙ୍ଗ ହେଉଛୁ? ସେଗୁଡ଼ା ପାଠ ପାଠ ପଢ଼ୁନାହାନ୍ତି, ଗରିବର ଛୁଆ, କିନ୍ତୁ ମୋତେ ଗରିବର ଛୁଆ ଭଲ ଲାଗନ୍ତି। ସବୁବେଳେ ସେମାନଙ୍କର ଗୋଟେ କ'ଣ ରୁହେ, ସ୍ନେହଟା ଗୋଟେ ନେଚୁରାଲ ସ୍ନେହ। ସେ ଯେଉଁଠୁ ଗୋଟେ ସବୁ ଆମ୍ବଡ଼ା ଫାମ୍ବଡ଼ା, ଆମେ ତ ସବୁ ହଷ୍ଟେଲରୁ, ସେ ପାଚେରି ପକେଟରେ ନ ଧରିକି ଆସିବ, ଏଇ ଶୁଣୁ 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 ଘର ବିରକ୍ତ, ଏ କାହିଁ ସେ ପିଲାଙ୍କ ସାଙ୍ଗେ ମିଶ, ମୂର୍ଖ ଗୁଡ଼ା, ଏଇ ନେ ଏଇଟା ନେ, ପାଚିଲା ଆମ୍ବଡ଼ା ନେ, ସେଇଟା ନେ। ମୁଁ ଥରେ ମନେ ଲଗେ, ସେ ଗୋଟେ ରଜ ନାଇଁ ଜନ୍ମାଷ୍ଟମୀ ନାଇଁ ପ୍ରଥମାଷ୍ଟମୀ ଥାଏ, ପ୍ରଥମାଷ୍ଟମୀ ସବୁ ପିଠା ଖାଇବାକୁ ଯାଆନ୍ତି ୟା ଘରକୁ ତା ଘରକୁ। ସେ ତା ମା ଯେହେତୁ ସେ ମୋତେ ସାଙ୍ଗ ଜବସି ଡାକିକି ନେଇଛି, ତାଙ୍କ ଘରେ ତ ବସିବା ପାଇଁ ଜାଗା ନେଇ ବାରଣ୍ଡାରେ ବସିଥିଲୁ, ସେ ମୋ ତା ମା ମୋର ମନେ ପଡ଼ୁ, ତା ମା ତାଙ୍କର କ୍ଷୀର ନାହିଁ, ପ୍ରାୟତଃ ଯେଉଁ ପିଠା ହୁଏ କ୍ଷୀର ହୁଏ, ଗୁଡ଼ ଖାଆନ୍ତି, ମଣା ଗୁଡ଼ ସବୁ କିଣନ୍ତି ଖାଆନ୍ତି, କ୍ଷୀର ନାହିଁ, ସିଏ ଇଏ ଗୁଡ଼ ବି ନାହିଁ, ଚିନି, ଚିନିଟାକୁ ପାଣି କରିଦେଉଛି, ଏମିତି ଚିନିଟାକୁ ପାଣି କରିଦେଲା ତା ମା, କହିଲେ ତୁମେ ବଡ଼ ଘର ଛୁଆ, ସେ ତା ଜଗସି ଡାକି ଆଣି ତୁ ଖା, ତୁମେ ଖାଅ, ଆଉ ସେଇଟା ବୁଡ଼େଇ ଖାଇବ, ଚିନି ପାଣିଟାକୁ ଚିନି କରିଦେବ, ରୁଟିଟାକୁ ସେଥିରେ ବୁଡ଼େଇ ଖାଇବ, ପିଠାଟାକୁ ବୁଡ଼େଇ ଖାଇବ, କିନ୍ତୁ ଚିନି ପାଣି କରିକି ଖାଆନ୍ତିନି, ଚିନିଟା ରହିବ, ପିଠାଟା ତ ଖାଇବ, ସେମାନେ କରିବ ନା, ପାଣି କରିଦେଲେ ପୁରା ବେଶୀ ଖାଇହବ ସେଥିରେ। ସେମାନଙ୍କର ସ୍ନେହ ମମତା ଯେଉଁଗୁଡ଼ା ଥିଲା, ସେଟା ବହୁତ ହୃଦୟ ଗୁଡ଼ା ବହୁତ ସୁନ୍ଦର ଥିଲା, ବହୁତ ହୃଦୟ ସୁନ୍ଦର ଥିଲା। ସେମାନଙ୍କର କାକୁତି ମିନତି ଏଇ ମୋର ମଲ ପଡ଼ୁଛି, ସେମାନେ କହିବେ ତୋ ପୁଅ ଗୁଡ଼ାକ ଉପାସ ରହିବ, ତୋ ଛୁଆ ଗୁଡ଼ାକ ଉପାସ ରହିବ, ଆଉ ସେ ତାଙ୍କର ସେ ଖୁଦ ନେଇକି ଯିବେ, ସେ ଦାଣ୍ଡରେ ସବୁ ଖେଳନ୍ତି, ମୋର ମନେ ଲଗୁଛି, ସେ ଦାଣ୍ଡରେ ଖେଳିବେ, ସେ ଖୁଦ ରୋଷେଇ ହେଉଥିବ, ତା ଛୁଆଗୁଡ଼ା ସବୁ ବସିଥିବ ବାହାରେ, ମାନେ ସେ ଚୁଲି ସାଇଡ଼୍ରେ ବାହାର, କେମିତି କେମିତି ସରିବ, ହେଲେ ଲୁଣ ଟିକେ ପକେଇଦେବେ, ତାକୁ ଯାଉ କୁହନ୍ତି, ଲୁଣ ପକେଇଦେବେ, ଥାଳି ସିଲଭର ଥାଳି ସବୁ ଥିବ, ସେ ଆଉ ସବୁ ପିଇଦେ, ମାନେ ଖାଇବା ପାଇଁ ସେ ଯେଉଁ କାକୁତି ବି ନଦୀ ହୁଅନ୍ତି, ମୋତେ ଗୋଟେ କାମ ଦିଅ, ମୋତେ କିଛି ଗୋଟେ ଦିଅ, ସେମାନେ ଯେଉଁ ମାଗନ୍ତି, ଦିଅ ମୋ ପୁଅକୁ ପଠେଇବି, ସେ ତ କାମ କରିଦେବ, ସୁଝିଦେବ, ବଡ଼ ମା ଆଉ କ'ଣ କରିବ, ତୋ ଛୁଆ ପିଲା ଏମିତି ଉପାସ ରହି, ଏଇଟା ହେଉଛି କାକୁତି, ସାଧୁ ପାଖରେ ଏମିତି କାକୁତି ହୁଅନ୍ତି, ଭଗବାନ ପାଖରେ ଏମିତି କାକୁତି ହୁଅନ୍ତି, ସେଇଟା ହେଉଛି ଭଜନ। ଆମର ତ ଦୈନ୍ୟତା ନାହିଁ, ଦମ୍ଭ ରହିଛି, ଯୋଗ୍ୟତା, ଯୋଗ୍ୟତା ଦ୍ୱାରା ଅନ୍ତରଟା ପୁରା ଅତ୍ୟନ୍ତ ଆତ୍ମତତ୍ତ୍ୱ, ଆମେ କ'ଣ ଜାଣିବା ସବୁ, ତ ଅଚିନ୍ତ ଜିନିଷ ସବୁ, ସେ କଥା ସେ କହୁଛନ୍ତି। କାକୁତି କରିଆ କୃଷ୍ଣ ଡାକେ କବାର, କୃପା କରି କୃଷ୍ଣ ତାରେ ଛଡ଼ାନେ ସଂସାର, ଯେତେବେଳେ କାକୁତି ହେଇକି ଜୀବ ଥରେ ଡାକିଦେଲା, କୃଷ୍ଣ ତାକୁ ସଂସାରରୁ ପାର କରିଦେ, କାକୁତି ହେଇକି ଥରେ କହୁଛନ୍ତି, ଥରେ କୃଷ୍ଣ ନାମରେ କୃଷ୍ଣ ମିଳନ୍ତି, ଥରେ କୃଷ୍ଣ ନାମରେ ଜଗତ ଉଦ୍ଧାର ହେଇଯାଏ, ଏ ସଂସାର ଜଣେ ଉଦ୍ଧାର ପାଇଯାଏ, ସେ ଥରେ କୃଷ୍ଣ ନାମଟା ଏଇଟା କ'ଣ, ଥରେ କୃଷ୍ଣ ନାମ ଗଲେ ଉଦ୍ଧାର ପାଇବା ଏଇଟା, କାକୁତି କରିଆ କୃଷ୍ଣ ଡାକେ କବାର, ନିଜ ତତ୍ତ୍ୱ ଜାଣିକି ସଂସାରରୁ ବିରକ୍ତ ହେଇକି ସେ କୃଷ୍ଣଙ୍କୁ ଡାକିବ, କାକୁତି କରି, କାକୁତି କରିବା କୃଷ୍ଣ ଡାକେ ଏକବାର, କୃଷ୍ଣ ତାରେ କୃପା କରି ଛଡ଼ାନି ସଂସାର, କୃଷ୍ଣ ତାର ମାୟକ ପିଛନେ କରି କୃଷ୍ଣ ପନେ ଚାଏ, ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ଚାଏ, ପାଦ ପଦ୍ମ ପାଏ, ଶ୍ରୀପଦରା ଅଛି, କୃଷ୍ଣ ତାର ଦେନ ହେନ ଚିତ୍ଶକ୍ତିର ବଳ, ମାୟା ଛାଡ଼ି ହୟ ହୟ ଦୁର୍ବଳ, ସେଠି ସେ ପଦ ଅଛି, କୃଷ୍ଣ ତାକୁ ଏମିତି ଚିତ୍ ଶକ୍ତି ଦେବେ, ଏ ଯୋଉ ପଢ଼ିଥିଲେ ନା, ଆତ୍ମାକୁ କିଏ ସାହାଯ୍ୟ କରିପାରିବ, ଜୀବାତ୍ମାକୁ କିଏ ସାହାଯ୍ୟ କରିପାରିବ, କେହି ନାହିଁ। ତୁମେ କେତେ ପଣ୍ଡିତ ହେଇତ, କେତେ ଧାର୍ମିକ ଲୋକ ହେଇତ, କ'ଣ ହେଇତ, ମନ ସବୁଠୁ ବଳବାନ, ତୁମେ ଯେଉଁ ବ୍ୟକ୍ତି ବ୍ୟକ୍ତି ଜୀବାତ୍ମା ଇ ମାତ୍ର ମନ ଅଧୀନରେ ରହିଛି, ସେଥିପାଇଁ ଭଗବାନ ଲାଷ୍ଟ କହିଦେଲେ ମନ ମନା ଭବ, ଜୀବାତ୍ମାକୁ କିଏ ସାହାଯ୍ୟ କରିପାରିବ, ଏଇଠି କନ୍କ୍ଲୁଜନ ଏଠି ଆସୁଛି, କୃଷ୍ଣ ଦେନ ହେନ ତାର ଚିତ୍ ଶକ୍ତିର ବଳ, କୃଷ୍ଣ ତାକୁ ଏଭଳି ଚିତ୍ ଶକ୍ତିରେ ଦେବେ, କାକୁତି କରିବା ଡାକିଲେ ସେ ଚିତ୍ ଶକ୍ତିର ମାୟା ଦୁର୍ବଳ ହେଇଯିବ, ୱିକ୍ ହେଇଯିବ, ମାୟା ଦୁର୍ବଳ ହେଇଯିବ, ଆଉ କାକୁତି କରି ନ ଡାକିଲେ କି, କାକୁତି କେମିତି ତୁମେ କରି କେମିତି ଡାକିବ, ତତ୍ତ୍ୱ ନ ଜାଣିଲେ ସଂସାର ପ୍ରତି ଆସକ୍ତି ରହିବ, ମୋର ଏମିତି ହେଇଗଲା, ମୋ ସର୍ବ ଏଇଟା, ମୋର ମାନ, ମୋର ସମ୍ମାନ, ମୋର ଲାଭ, ଯେଉଁ ଛଅଟା ଜିନିଷ ରହିଲା, ମାନ ସମ୍ମାନ ଲାଭ କ୍ଷତି ସୁଖ ଦୁଃଖ, ଏଇ ଛଅଟା ଭିତରେ ଘୁରିଲେ ତା ସଂସାର, ଏଇ ଛଅଟା ତ ସଂସାର, ଆଉ ସଂସାର କ'ଣ, ସଂସାର ଫଳ ହେଲା ଛଅଟା, ବୁଝ ବୋଲି ସଂସାର ଛଅଟା ଫଳ ୟା ପଛରେ ସମସ୍ତେ ଗୁଡ଼େଇଛନ୍ତି, ସୁଖ ଦୁଃଖ ମାନ ଅପମାନ ଲାଭ କେତେ, ୟା ଭିତରେ ତ ସମସ୍ତେ ଘୁରୁଛନ୍ତି ଆଉ କିଏ ବୁଝୁଛି କି ସଂସାର ଏଟା କଣ ଦୁଃଖ ବୋଲି? ସଂସାର ବିଷ ବୃକ୍ଷସ୍ୟ, ସଂସାର ହଉଛି ବିଷର ବୃକ୍ଷ। ବିଷବୃକ୍ଷ କଣ, କୋଉଟା ବିଷବୃକ୍ଷ କହିଲ? ଭାବିଲ ବିଷବୃକ୍ଷ ବିଷୟରେ କୋଉଟା ଭଲ? ସବୁ ତ କୁଣ୍ଡେ ହବ, ଡାଳ କୁଣ୍ଡେ ହବ, ଫଳ କୁଣ୍ଡେ ହବ, ପତ୍ର କୁଣ୍ଡେ ହବ, ଧରିଲା ମାନେ କୁଣ୍ଡେ ହବ, ବିଷବୃକ୍ଷଟା ହବ। ସଂସାର ବିଷବୃକ୍ଷ ଦ୍ୱୟେବ ଅମୃତ ଉପମେ, ଦିଟା ହଉଛି ଅମୃତ ଆଉ କିଛି ନାହିଁ। ବିଷବୃକ୍ଷ ଲୋକ କଣ ବୁଝିବେ, ଯାହା କହିଲେ ଲୋକ ବାଡ଼ି ପିଟି ପକେଇବେ, ଲୋକ ଏଗୁଡ଼ା ସବୁ ଶୁଣିବା ପାଇଁ ଚାହୁଁନାହାନ୍ତି। ଏତେ ତତ୍ତ୍ୱ କଣ ସଂସାର, କଣ ସଂସାର ଦୁର୍ଦ କଥା ଏଗୁଡ଼ା ସବୁ। ସଂସାର ହଉଛି ବିଷବୃକ୍ଷ, ଦିଟା ହଉଛି ଅମୃତ, କଣ ବୁଝିପାରୁଛ ତ? ସଂସାର ବିଷବୃକ୍ଷରେ ଦିଟା ଅମୃତ ଫଳ ଦିଟା ଅଛି, ସୁଭାଷମ ସତ୍ସଙ୍ଗ ସଙ୍ଗତି ଜାନେ, ସାଧୁସଙ୍ଗ ହଉଛି ଗୋଟିଏ ଅମୃତ ଫଳ ତା ଭିତରେ, ଆଉ ମଧୁର ଭାବ, ମଧୁର ବଚନ, ସେ ଲେଖିଲେ ମଧୁର ବିନୟ ବଚନ କହି ତୁ ଶିବ ଜନ ମନ, ସୁନ୍ଦର ଯୋଉ କଥା ଏଇଟା ଗୋଟେ ଶାନ୍ତି ମିଳେ। ଦିଟା ଅମୃତ ଫଳ ଆଉ, ତା ଭିତରେ ସାଧୁମାନଙ୍କ ସହିତ ସଙ୍ଗ ଆଉ ମଧୁର ବଚନ, ମଧୁର ବଚନ ମାନେ ଏଇ ହିତ ଉପଦେଶ ଯୋଉଗୁଡ଼ିକ, ଏ ଦିଟା ହଉଛି କେବଳ ସଂସାର। ଏ ନୀତିକାର ଲେଖିଲେ ଆଉ ଆଉ ବିଷବୃକ୍ଷଟା ଆଉ ତାକୁ ବିଷ ସବୁ କରୁଛି ଆଉ। ଲୋକ ଗୋଟେ ଛୁଆଟେ ବେଳେ କୁହନ୍ତି ଏ ମତେ କିଛି କହନି, ମତେ ବିଷ ଭଳିଆ ଲାଗୁଛି, କହୁଛନ୍ତି ନା ଗାଁରେ ନା ଆଜିକାଲି କିଏ କହୁନାହାନ୍ତି? ମୁଁ ଛୋଟବେଳେ ବେଳେ ଶୁଣିଛି, ମୋର ମନ ଲାଗୁଛି ମତେ କିଛି କହନି, ସେ ତା କଥା କିଛି କହୁନି, ମତେ ବିଷ ଭଳିଆ ଲାଗୁଛି। କିଏଟା ମନ ତିଆରି କରୁଛି ନା, ମନ ପୁରା ମାର୍ଦ୍ଦବ ମଣିଷ ପଡ଼ୁଛି, ସର୍ବନାଶ କରିଦେଇଛି ଆମର, ହେଲା ସର୍ବନାଶ ତତ୍ଵ। ସେ ସାଧୁ କୁତୁରୁ ନ ଜାଣିବେ, ସେ କାନ୍ଦି ପାରିବେ କି? କାକୁ ଦିଗେ ଡାକି ପାରିବେନି, କାକୁ ଦିଗେ ନ ଡାକିଲେ କୃଷ୍ଣ ଶୁଣିବେ କେମିତି? ଆଉ କୃଷ୍ଣ ନ ଶୁଣିଲେ ଚିତ୍ଶକ୍ତି କରିପାରିବ? ଆଉ ଚିତ୍ଶକ୍ତି ନ ପାରିଲେ ମାୟା କେମିତି ଦୁର୍ବଳ କରିବ? ମାୟାଟା ଧରିଦେବା ଆଉ, ଏ ମାୟା ତ ସେ ମନକୁ କରାଗତ କରି ତିନି ଗୁଣ ଦ୍ୱାରା ଧରିକି ଜୀବାତ୍ମା ହଇରାଣ କରୁଛି ଆଉ, ମୁଠେ କୃଷ୍ଣ ପାଖକୁ ଛାଡ଼ୁନି ଆଉ। ଏମାନେ ପ୍ରହ୍ଲାଦ ମହାରାଜ କାହିଁ କହିଲେ ମୋତେ ନା କୃଷ୍ଣ ପରତ ସୁତବା, କାହିଁ କହିଲେ? ନିଜେ ଲାଗିବନି କେତେବେଳେ, ଜାଣିଥାଉ ମୁଁ ଭଜନ କରିବି ଏଇଟା ଭଲ ଖରାପ, ମନ ତ ଲାଗିବନି ଆଉ, କାହିଁକି ମନ ଲାଗୁନି ବୁଝ ତୁମେ? ଏତେ ତା ତତ୍ତ୍ୱ ଆଜି ଆଲୋଚନା ହଉଛି, ସେଥିପାଇଁ ଏଠି ସେ ଭଗବାନ ସେ କଥା କହିଲେ, ଅବ୍ୟକ୍ତୟମ୍ ଅଚିତ୍ୟମ୍ ଅବିକାର୍ଯ୍ୟ ଅନୁଚ୍ଛେଦ ତସ୍ମାଦ ଏବଂ ବିଦିତ୍ୱ ନା ଅନୁଶୋଚ ତୁମେ ମହାରାଜ, ଯିଏ ଜାଣିଦେଲା ସେ କେବେ ଦୁଃଖ କରିବନି। ଭାବାର୍ଥ ପୂର୍ବ ବର୍ଣ୍ଣିତ ହୋଇଛି ଯେ ଆତ୍ମା ଅତି କ୍ଷୁଦ୍ର ସୂକ୍ଷ୍ମ, ଏପରିକି ଏକ ଜଡ଼ାଣୁ ଠାରୁ କ୍ଷୁଦ୍ରତର, ତେଣୁ କୌଣସି ଭୌତିକ ଯନ୍ତ୍ର ସାହାଯ୍ୟରେ ଏପରିକି ଅତି ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ତାକୁ ଦେଖିପାରିବା ନାହିଁ, ସେଇଥିଯୋଗୁଁ ତାକୁ ଅବ୍ୟକ୍ତ ବା ଅପ୍ରକଟ ବୋଲି କୁହାଯାଏ। ଆତ୍ମାର ଅସ୍ତିତ୍ୱକୁ କୌଣସି ଆଧୁନିକ ବୈଜ୍ଞାନିକ ଗବେଷଣାରେ ପ୍ରତିପାଦିତ କରିପାରିବେ ନାହିଁ। ବାସ୍ ଯେତେ ଗବେଷଣାରେ ପ୍ରତିପାଦିତ, ଆମେ ଗୋଟେ କ'ଣ ସ୍ଥୂଳ ବୁଦ୍ଧିରେ କ'ଣ ଜାଣିବା? ଏଠି ମନା କରିଦେବେ, ବଳଦେବ ଦାସ ରଚନା କରିଛନ୍ତି ଶୁଣିବା, ସେଥିଯୋଗୁଁ ତା ଅବ୍ୟକ୍ତ ବୋଲି ଅପ୍ରକଟ ବୋଲି କୁହାଯାଉଛି। ଆତ୍ମାର ଅସ୍ତିତ୍ୱକୁ କୌଣସି ବୈଜ୍ଞାନିକ, ଆଚ୍ଛା ତାହା କେବଳ ଶ୍ରୁତି ପ୍ରମାଣ ବା ବୈଜ୍ଞାନିକ ବୈଦିକ ଜ୍ଞାନ ସାହାଯ୍ୟରେ ପ୍ରମାଣ କରାଯାଇପାରେ। ଆତ୍ମାଟାକୁ ଯଦି ପ୍ରମାଣ କରିବ, କେବଳ ବୈଜ୍ଞାନିକ ଦୃଷ୍ଟିରୁ କିଛି ପ୍ରମାଣ କରିପାରିବନି, କେବଳ ପ୍ରମାଣ କରିବ କେଉଁ ଦ୍ୱାରା? ଶ୍ରୁତି ପ୍ରମାଣ ଦ୍ୱାରା। ଆମ୍ଭମାନଙ୍କୁ ଏ ସିଦ୍ଧାନ୍ତ ଗ୍ରହଣ କରିବାକୁ ପଡ଼ିବ, କାରଣ ଅନ୍ୟ କୌଣସି ଉପାୟରେ ଆତ୍ମାର ଅସ୍ତିତ୍ୱ କଥା ପ୍ରମାଣ କରାଯାଇ ନପାରେ। ଆତ୍ମାର ଅସ୍ତିତ୍ୱକୁ ବୈଦିକ ସାହାଯ୍ୟ ଛଡ଼ା କିଛି ପ୍ରମାଣ କରିପାରିବନି, କାଟିଦେବେ ବିଜ୍ଞାନ, ସେଥିପାଇଁ ସେ ମାନିବେନି। ଯଦିଓ ଏ ପ୍ରକାର ପ୍ରତିପାଦ୍ୟ ବିଷୟ, ତଥାପି ଶ୍ରୁତି ପ୍ରମାଣ ବିନା ଅନ୍ୟ ପ୍ରକାର ଏ ପ୍ରକାର ବୁଝାଯାଇ ନପାରେ। ଏପରି ଅନେକ କଥା ଅଛି ଯାହାକୁ ଆମକୁ ଉଚ୍ଚତର ପ୍ରମାଣ ସାହାଯ୍ୟରେ ଗ୍ରହଣ କରିବାକୁ ପଡ଼ିବ। କେହି ବାପାଙ୍କ କଥା ଅସ୍ୱୀକାର କରିବେ ନାହିଁ, ବାପାଙ୍କ କଥା କେବଳ ମା ହିଁ କହିବ, ମା ହିଁ ଏକମାତ୍ର ଅଧିକାରୀ, ମାଙ୍କ ବ୍ୟତୀତ ବାପାଙ୍କର କଥା ଜାଣିବା ପାଇଁ ଅନ୍ୟ ବାଟ ନାହିଁ। ଠିକ୍ ସେହିପରି ବେଦ ପ୍ରମାଣ ବା ବେଦାଧ୍ୟୟନ ବ୍ୟତୀତ ଆତ୍ମ ସମ୍ବନ୍ଧରେ ଜାଣିବାର ଅନ୍ୟ ପନ୍ଥା ନାହିଁ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ମାନବିକ ଗବେଷଣାତ୍ମକ ଜ୍ଞାନ ସାହାଯ୍ୟରେ ଆତ୍ମାକୁ କେହି ଜାଣିପାରିବେ ନାହିଁ, ତାହା ଅଚିନ୍ତ୍ୟ ଅଟେ। ଅଚିନ୍ତ ଏଇ ଶବ୍ଦରେ କ'ଣ, ଅବ୍ୟକ୍ତୟମ୍ ଅଚିନ୍ତ୍ୟମ୍, ଜଣେ କହିବେ କାହିଁକି ଜାଣିପାରିବନି? ଅଚିନ୍ତ୍ୟଟା ଜାଣିପାରିବନି ଆଉ, କାହିଁକି ଜାଣିପାରିବନି? ପୁଣି ପ୍ରଶ୍ନ କ'ଣ କରିବ, ମୁଁ କାହିଁକି ସୂର୍ଯ୍ୟଙ୍କୁ ମୁଁ ତା ମାପି ପାରିବିନି? ଅଚିନ୍ତ୍ୟ ଜିନିଷଟା ସେ କଥା ପାଇବ। ଆତ୍ମା ହେଉଛି ଚେତନଶୀଳ ଏବଂ ଚେତନା ଏହା ମଧ୍ୟ ଏବଂ ଚେତନା ଏହା ଏହା ମଧ୍ୟ ବେଦବାଣୀ ଅଟେ। ଏହାକୁ ଆମକୁ ମାନିବାକୁ ପଡ଼ିବ। ଯେପରି ଆମର ଶରୀରର ପରିବର୍ତ୍ତନ ହୁଏ, ସେହି ପ୍ରକାର ପରିବର୍ତ୍ତନ ଆତ୍ମାର ହୁଏ ନାହିଁ। ଏହା ଶାଶ୍ୱତ ଭାବେ ଅପରିବର୍ତ୍ତନୀୟ। ତେଣୁ ଅନନ୍ତ ପରମାତ୍ମାଙ୍କ ତୁଳନାରେ ଏହି ଅତି ସୂକ୍ଷ୍ମ ବା ଅଣୁ ଆତ୍ମା ଅଟେ। ଏହା ସର୍ବଦା ଏକ ଅଣୁଆତ୍ମା ହିସାବରେ ରହିଥାଏ। ପରମାତ୍ମା ଅନନ୍ତ ଅସୀମ ଏବଂ ଅଣୁଆତ୍ମା ଅତି ସୂକ୍ଷ୍ମ। ସେଥିପାଇଁ ଅଣୁଆତ୍ମା ଅତି ସୂକ୍ଷ୍ମ ଆତ୍ମା ଅପରିବର୍ତ୍ତନୀୟ ହୋଇଥିବା ହେତୁ ଅନନ୍ତାତ୍ମା ପରମାତ୍ମା ପରମ ପୁରୁଷ ଭଗବାନ ସହ ସମାନ ହୋଇପାରିବ ନାହିଁ। ଏହା ବେଦରେ ବିଭିନ୍ନ ପ୍ରକାର ପୁନରାବୃତ୍ତି କରାଯାଇଛି। ଏ ଯେଉଁ ମାୟାବାଦୀଙ୍କ କଥାଟା ଏଠାରେ ସବୁ କାଟୁଛନ୍ତି। ମାୟାବାଦୀଙ୍କର ଯେଉଁ ମତ ରହିଲା କ'ଣ, ବ୍ରହ୍ମ ବି ସେ ମାୟା ମୁକ୍ତ ହେଇଗଲେ ସେ ପରମ ବ୍ରହ୍ମ ହେଇଯିବ। ତୁମେ ମାୟାରେ ମୁକ୍ତ ହେଇଗଲେ ଅହମ୍ ସୋହମ୍ ମୁଁ ସେଇ ଆଉ ମୁଁ ବର୍ତ୍ତମାନ ମାୟାଟା ସର ପାଇ ମୁଁ ସେଟା ମୁକ୍ତ ହେଇଗଲେ ମୁଁ ପୁଣି ଏଇ ଏସବୁ ଟିକାର ଚକ୍ର ତାତ୍ପର୍ଯ୍ୟ ପ୍ରଭୁପାଦ ରଚନା କରିଛନ୍ତି। କେତେ ସୁନ୍ଦର ମାନେ ଟିକାକୁ ସେ ପୁରା ସରଳ ଭାବରେ ରଖିଛନ୍ତି। ତୁମେ ଟିକାଟା ପଢ଼ିଲେ ବି ବୁଝିପାରିବେନି ତ କେତେ ସୁନ୍ଦର ବ୍ୟାଖ୍ୟା କରିଦେଇଛି। ଅବ୍ୟକ୍ତ ପ୍ରତ୍ୟକ୍ଷ ଚକ୍ଷୁ ଆଦି ଅଗ୍ରାହ୍ୟ, ଜଣକି ମୁଁ ଚକ୍ଷୁ ଦ୍ୱାରା କାହିଁକି ଦେଖିପାରିବିନି ଆତ୍ମାଙ୍କୁ, ନା ଅବ୍ୟକ୍ତ କୁହାଗଲା ବା ଅବ୍ୟକ୍ତ ଅୟମ ଚକ୍ଷୁ ଦ୍ୱାରା ଦେଖିପାରିବ ନାହିଁ, କାଟିଦିଆ ହେଲା। ସେଇଟା ପୂର୍ବତ ରଚନା କଲେ ଅଣୁବୀକ୍ଷଣ କଥା ଯେଉଁ କହିଲେ ଅଚିନ୍ତ୍ୟ କାହିଁକି ଜାଣି ହେବନି, ଚିନ୍ତା କଲେ କାହିଁ ଜାଣି ହେବନି, ଜଣେ ଯଦି ଯୁକ୍ତି କରିବ ଅଚିନ୍ତ୍ୟ ତର୍କ ଅଗୋଚର ତର୍କ କରି ଜାଣିପାରିବେନି ଆତ୍ମା ଭଗବାନ କହୁଛନ୍ତି। ଆଚ୍ଛା କେମିତି ଗୋଚର ହବ ନା ଶ୍ରୁତି ମାତ୍ର ଗମ୍ୟମ ପ୍ରଭୁଶୀଳ, କେତେ ସୁନ୍ଦର ଭାବରେ ପ୍ରଭୁ ଭାବାର୍ଥକୁ ଲେଖିଲେ, ଏହାକୁ କେତେ ସୁନ୍ଦର ଭାବରେ ରଚନା କରିଛନ୍ତି। ଜ୍ଞାନ ସ୍ୱରୂପ ଜ୍ଞାତବ୍ୟାଧିକମ ଶ୍ରୁତି ପ୍ରତୀୟତେ, କେବଳ ଶ୍ରୁତି ଦ୍ୱାରା ଜାଣିହେବ। ଶ୍ରୁତିର ପ୍ରତିପାଦ୍ୟ ଯେଉଁ ଜ୍ଞାନ ଦ୍ୱାରା ହିଁ କରେ ତାକୁ ଜାଣିହେବ। କାହାକୁ, ଆତ୍ମାଙ୍କୁ। ଚକ୍ଷୁ ଦ୍ୱାରା ଦେଖି ହେବନି ଯେହେତୁ ଅବ୍ୟକ୍ତ, ତର୍କ ଦ୍ୱାରା ଜାଣି ହେବନି ଯେହେତୁ ଅଚିନ୍ତ୍ୟ। ଅବିକାର୍ଯ୍ୟ ଅଛନ୍ତି ନା ଅଚିନ୍ତ ଅବ୍ୟକ୍ତୟମ ଅଚିନ୍ତୟମ ଅବିକାର୍ଯ୍ୟମ ୟୁଚ୍ୟତେ, ଅବିକାର୍ଯ୍ୟ ଏଠିକି ଲେଖିଲେ ସର୍ବାଭାବ ବିକାର ଅନର୍ହା, ଛଅଟା ବିକାର ତାର ନାହିଁ, ବିକାର ବି ତାର ନାହିଁ ଆତ୍ମାର, ସରଳ ପରିବର୍ତ୍ତନ ହେଉଛି, ଆତ୍ମାର କିଛି ପରିବର୍ତ୍ତନ ନାହିଁ। ଅତ୍ର ଅବିନାଶିତ ତଦ୍ବିଧି ଇତ୍ୟାଦିକମ ଆତ୍ମତତ୍ତ୍ୱ ଉପଦେଶନ, ଅବିନାଶିତ ତଦ୍ବିଧି ଆଗରେ ଆସିବ ସବୁ, ଏଭଳି ସବୁ ଉପଦେଶ ଦେବେ ଯେତେବେଳେ କହୁଛନ୍ତି ଆତ୍ମ ବିଷୟରେ, ଏସବୁ ଉପଦେଶ ଦେବେ। ଅତଶ୍ଚ ପୁନଃ ପୁନଃ ଅବୁଜସ୍ୟ ଦୁର୍ବୋଧସ୍ୟ ସୁବୋଧ୍ୟାର୍ଥମ ଏବ ଇତି ଦୋଷ ନିର୍ଦ୍ଧାରଣ ଅୟମ ଅୟମ ବେତି ଇତି ଉକ୍ତେ ତଦ ବେଦନ ନିଶ୍ଚିତ ଯଥା ସ ତଦବତ୍ ଏତମ ଅଗ୍ରବକ୍ଷତି ଆଶ୍ଚର୍ଯ୍ୟ ପଶ୍ୟତି କଶ୍ୟତି ଇତ୍ୟାଦି ନା। ଆଚ୍ଛା ଏସବୁ ଦୁର୍ବୋଧ ବସ୍ତୁ, ଏଇଟା ପରେ ବୁଝିବା କଷ୍ଟ, କିନ୍ତୁ ଆକୁ ବାରମ୍ବାର କହୁଛନ୍ତି କିଏ, ଭଗବାନ କୃଷ୍ଣ କହିଥିଲେ ବାରମ୍ବାର ସେ ଏ ଜିନିଷଟା କହୁଛନ୍ତି, ଅବ୍ୟକ୍ତୟମ ଅଚିନ୍ତୟମ ଅବିକାର୍ଯ୍ୟମ, ପୂର୍ବରୁ କହିଲେ କ'ଣ ଅଛେଦ୍ୟୟମ ଅସୁସ୍ୟୟମ ଅକ୍ଲେଶ୍ୟୟମ ସ୍ଥାଣ, ଏ ଯେଉଁ ତ ବୁଝି କିଛି ହଉନି, ଜଣେ ଯୁକ୍ତି କରିବ ମୁଁ ତ କିଛି ବୁଝିପାରୁନି, ସେଠି ସେ କହିବେ ଏଇଟା ସିଏ ସେଇ ଜିନିଷଟା ବା ସେ କହିବେ ଅଗ୍ରବକ୍ଷତି, ଆଗେ କହିବେ କ'ଣ କହିବେ ଆଶ୍ଚର୍ଯ୍ୟବତ ପଶ୍ୟତି କଶ୍ଚିତ, ଆଶ୍ଚର୍ଯ୍ୟ ଜିନିଷଟା କେବଳ ପ୍ରଭୁପାଦ ଗୋଟିଏ ଗୋଟିଏ ଶବ୍ଦ ଏଠି ଲେଖିଦେଲେ, ତାତ୍ପର୍ଯ୍ୟ ଆମେ ପଢ଼ିଲେ ନା, ତାଥିରେ ଗୋଟିଏ ଜିନିଷ ଲେଖିଦେଇଛନ୍ତି, ସେଇଟାକୁ ତୁମେ ଧରିବ। ଆତ୍ମାକୁ କୌଣସି ଦ୍ୱାରା ଜାଣି ହେବନି, କେବଳ ଚେତନା ଦ୍ୱାରା ଜାଣିହେବ। ଚେତନାଟା କେମିତି ଜାଣିବ ନା ବେଦର ଦ୍ୱାରା ଜାଣିବ, ଗୋଟେ ଚେତନା ଶକ୍ତି ରହିଛି। ଗୋଟେ ଜୀବଟା ଶୋଇଗଲା, ତୁମେ ଶୋଇଯାଉ ନାହିଁ, ଆ ଶୋଇ ଶୋଇବା ମରିବା ଭିତରେ କ'ଣ ପାର୍ଥକ୍ୟ କହିଲ ଭାବିଲେ, ଶୋଇବା ମରିବା କ'ଣ ପାର୍ଥକ୍ୟ, ସବୁଦିନ ପାଇଁ ମରିଗଲ, ଶୋଇଗଲାଟା କ'ଣ ପାଞ୍ଚ ଘଣ୍ଟା ପାଇଁ ଶୋଇଛ, କିନ୍ତୁ ଶୋଇବା ଅବସ୍ଥାରେ ଏଇଟା ମରିବାଟା ନୁହେଁ କି, ଶୋଇବାଟା ମାନେ ଛଅ ଘଣ୍ଟା ପାଇଁ ମରିଗଲ, ମୁଁ ଦୁଇ ଘଣ୍ଟା ଶୋଇଲି ମାନେ ଦୁଇ ଘଣ୍ଟା ପାଇଁ ମରିଗଲି, ଆଉ ମରିଗଲେ କ'ଣ ତୁମର ଏଠି କିଛି ଆକ୍ସନ୍ ଆଉ ନାହିଁ, କିଛି ନାହିଁ, ତ ପଡ଼ିକି ରହିଲ, ବ୍ୟାଙ୍କ ବାଲାନ୍ସ କେତେ, ଟଙ୍କା କେତେ, ବୁଦ୍ଧି କେତେ, କିଛି ନାହିଁ, ପଡ଼ିକି ତ ରହିଛ ଆଉ କ'ଣ, ଏଇଟା ଦୁଇ ଘଣ୍ଟା ପାଇଁ ପଡ଼ୁଛେ, ଛଅ ଘଣ୍ଟା ପାଇଁ ପଡ଼ୁଛେ, ମୃତ୍ୟୁଟା ହେଉଛି ସବୁଦିନ ପାଇଁ ଶୋଇ, କେବଳ ଚେତନାରୁ ଜାଣିପାରିବ ମୃତ୍ୟୁଟା କ'ଣ, ମୃତ୍ୟୁ ବେଳେ ଆଉ ଚେତନାଟା ଫେରୁନି, ଆଉ ସ୍ୱପ୍ନ ଆସୁଛି କି ମୃତ୍ୟୁ ବେଳେ, ଶୟନ ବେଳେ ସ୍ୱପ୍ନ ଆସୁଛି, ଗୋଟେ ଶବ୍ଦ ହେଲା ବେଳକୁ ଉଠି ପଡ଼ୁଛ, ଚେତନାଟା ଅଛି ନା, ଚେତନା ଶକ୍ତିଟା କାର୍ଯ୍ୟ କରୁଛି, ମନଟା ବି ଶୋଉନି, ମନଟା କ'ଣ ରେଷ୍ଟ ନେଉଛି, ମନ ଯଦି ଶୁଣନ୍ତା ତାହେଲେ ତୁମେ ମନ ଯଦି ଶୋଇଥାନ୍ତା, ମୁଁ କେତେବେଳେ ଶୋଇଲ ତୁମେ ଜାଣିଲ କେମିତି, ମନ କେମିତି ମନେ ରଖିଥାନ୍ତା, ଲୋକ କ'ଣ କୁହେ ମୁଁ କାଲି 12ଟା ବେଳେ ଶୋଇଲି, ଉଠିଲା ବେଳକୁ 3ଟା ହେଲା, ମୁଁ ଗୋଟେ ସ୍ୱପ୍ନ ଦେଖିଲି, ଏ ଯେଉଁ ସବୁ ମନେ ରହିଲା, ଏଇଟା କିଏ ମନ ଶୋଇଛି କି, ଯେ ମନ ଶୋଇଥିଲା ସ୍ୱପ୍ନଟା କେମିତି ଦେଖନ୍ତା, ତେଣୁ ଏ 3ଟା ଅବସ୍ଥାର ସାକ୍ଷୀ ହେଉଛନ୍ତି भगवान परमात्मा। क्यों क्यों अवस्था रे? सुसुप्त सुसुप्त जाग्रत स्वप्न। तो जाग्रत अवस्था रे साक्षी सी, सुई अवस्था रे स्वप्न सुसुप्त सुई आई से अवस्था भी सी साक्षी आओ स्वप्न अवस्था सब अवस्था भगवान रोचर ना। तो नहीं अतर्क्य वस्तु अर्जुन को बुझाऊँ आगे भी कहा आश्चर्य जिनिस किंतु दुख शरीर पर दुख कारण चेतना टा केवल मानिक चल आत्मचेतना जाना प्रभा जमा कृष्ण चेतन है तुम आत्मचेतना जान कृष्ण कृपा पहले जानवे ना आत्मा किभली कार्य कर आत्मार कौन ये संसार मुझे गोटे फरेन एलिमेंट्स ए बडी ये बड़ गोटे जाल पकईकी गोटे मायार ये ये निजर सी परर ये सुख ये दुख ये लाभ ये क्षति किसी ना जीवन किसी ना से सबको कौन कहती से गोबर पा पड़े जान ना बोले कौन के पड़े मरीगला पर सब भाग कौन कराव गोबर पा पकईकी सी आस किए से मायावादी बोलते लिखी मायावादी ना से किए ओडिया कवि गोटे पोड़ी नते कौन कौन खेचु थे तेज खेचना बाड़ी जानजना कौन ये तुम सब सीना पोड़ तुम मुंडा पोड़ मुंडा फुटे मुंडा फुटब ढौकि मुंडा फुटे खेचना बाड़ी आदि न जलु थो छाड़ी आसवेनि ना खेच बाड़ी खेचु ये सर ये सर फुटा हाब मनुष्य बुझुच्छी मत दिन एम सी सब भल सी मायावती हेल्ले बढ़िया बढ़िया वैराग्य रचना करा कौन से कहीं गोटे ना कहीं आसीचु मन किस लेवाई रे आसीचु लंगला है जीव शून्य हो रे आगे पद थी भल पद मन पड़ने सब के सब पद मर सब छोट पिला सब मन थी सब आल अठा काटी पिंजरा रे पड़ी धरा सी गोटे लिखी सब पड़ी अठा काटी पिंजरा अठाकाटी पिंजरा कौन जान ना बोलो अठाकाटी पिंजरा कौन अठाकाटी पिंजरा कौन जान लोट हाँ लोट वृक्ष खेलु छोट बेल सब रेड दिए एगुटा से मायावती लिखी हाँ बोलते ओलट वृक्ष खेलु लोटणी पारा अठाकाटी पिंजरा पड़ी धरा नपड़े धरा ये सब के सब लोक मैंने बढ़िया बढ़िया सब भल मैंने तत्व आम सिद्धांत दृष्टि से किसी नुहे कि सामाजिक वैराग्य बहुत सुंदर जिनस लिखी थे आ लोक से जानी बोली कार पु मरीगला कौट कौन है सब गाय कहीं आसुमन किसान पर गोटे पद ना घाई जाक मुकुला तू बंध के बांधुरे बुझे ना घाई जाक मुकुला এই বর্ধান বন্ধ বাঞ্চ তো তোমার সেটা চালছি ঘাই মুকুড়া বন্ধ বন্ধা চালছি ঘাই মুকুড়া ঘাই পাড়ি কোণ রইব ঘাই যাক মুকুড়া তো বন্ধ কে বাঁধুরে হ্যাঁ আপনার কোণ যুগ যায় না কোণ এমনি যুগ যায় নিজে মানে যুগ যায় আত ভালো সে সব ভালো বৈরাগ্য পাই সব লিখিছেন কম করি মানুষ তো তার সংসার ছাড়ি পারুনি সংসার দেহটা কু সর্বস্ব দেহ সর্বস্ব হয়েছে মর এমনি হয়ে গেল সেটা হয়ে গেল কম করে জীব আত্মাটা মন তাকে তো কোপরেট করুনি কেবল মন তাকে সাহায্য করব হ্যাঁ মনকে সে পরাস্ত করি পরাহত করব এই চিৎশক্তি সাধুর সঙ্গ করি তত্ত্ব জাঁকি কৃষ্ণ ডাকিলে চিৎশক্তির বলটা আসবে কাকুতি করে কৃষ্ণ ডাকিলে সে বলরে সে কিকাল করিপার না সজা জিনিস মানিবনি মন ମନ ମାନିବନି ଯେ ମୁଁ ଏ ଜଗତର ଗୋଟେ ମୋତେ ଭଗବାନ ଡାକିବା ଦରକାର କ'ଣ ମୁଁ ଗୋଟେ ଭୁଲ କାମ କରୁଛି କେବେ ମନ ମାନିବନି ଗୋଟେ ସ୍ୱର ଧରିଛି ମୁଁ କେତେ ଭଗବାନ ଡାକୁନି ମୁଁ କେତେ ଗୋଟେ ଅପରାଧୀଟା କିଛି ମନ ମାନିବନି କିନ୍ତୁ ବଳବାନ ହେଇକି ରହିଛି ଆଉ ଜୀବାତ୍ମା ତାର ଏତେ କଷ୍ଟ ପାଉଛି ମନ କାହିଁ ଶୁଣିବାକୁ ଯିବ କିଛି ଶୁଣିବନି ସେ ଭଗବାନଙ୍କର ଅଂଶ ଆସି ସଂସାର ଆସିଲା ଗୋଟେ କେଉଁଠି କୁଠା ବାଟି ଖଣ୍ଡେ କରି ତା ମୁଣ୍ଡ ଗେଞ୍ଜିକି ଦୁଃଖ ସଂସାରରେ ପଡ଼ିକି ସେ ରହିଛି ସେଥିପାଇଁ ସେ ଯେଉଁ କହୁଛନ୍ତି ନା ଶୁଣ ପ୍ରଭୁ ହଁ ଶୁଣ ପ୍ରଭୁ ମୋର ଦୁଃଖର କାହାଣୀ ଜୀବାତ୍ମା କହୁଛି ନା ଆଉ ମୋ ଦୁଃଖ କଥା ଟିକେ ଶୁଣ। ଭଗବାନ ଆସିବ ସେ କଥା ଆଗକୁ ଆମେ ଶୁଣିବା। ହରେ କୃଷ୍ଣ ଗ୍ରନ୍ଥରାସନ ଭାଗବତମ ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ।